वासुदेवाय
हरे कृष्ण। आज आमर आज प्रहलाद स्तुतिर अंतिम दिवस कारण आसंता कल आमर आ गोटे सप्ताह आरंभ हे गजेन्द्र मुख्य तेणु आज आम प्रहलाद स्तुति को शेष करवा जदि शेष हो पारे ना संक्षेप कहवा कारण पचास पचासटी श्लोक पचास आठ रु पचास तेयालीसटी श्लोक अच्छा स्तुति कर प्रहलाद महाराज तापर नृसिंहदेव कौन कहे दशम अध्याय मध्य से सब कथा रही आम संक्षेप कह जी संभव हम कतोटी स्तुति पाठ करवा इंपोर्टेंट स्तुति कतोटी पाठ करवा आम श्लोक तेयालीस कह आरंभ करवा जदि भगवान को स्तुति करी भगवान कहे प्रहलाद तमें किंच अहम स्वार्थस्तु संसार चरण नैवार्थ इत्या भगवान कहे नृसिंहदेव कहे प्रहलाद मुझको चीज जगत नहीं जीवि किसी असुविधा नहीं प्रभु मो ये भौतिक जगत रही किसी मोर असुविधा ना श्लोकटी कौन प्रकृत में प्रहलाद महाराज स्तुति नृसिंहदेव समस्त भगवत धाम को नहीं जाइए मैंने आम जो आचार्य कौन कथा तेणु से कौन श्लोक नैव दुजे कर तुर दया वैतरण्या तद्वीर्ज गायन महामृतमग्न चित्त शोचे तथो विमुगचे तसेन्द्रियार्थ माया सुखाय भरम उद्भतो विमूढ़ा साधु मान स्थिति होती है भाव में साधु मैंने भगवान भजन करी से आनंद रही किंतु तांकर दुख होची ये बद्धजीव मान बद्धजीव मैंने जो दुख दुख दुर्दशार रही सहीटा को देखिए से सुख रही पार ना भगवान भजन जो आनंद रही सीमित रो ना से कमी उद्धार करवस्था कर तेणु से कथा प्रहलाद महाराज मत से कथा कौन प्रभु नैव द्विजे पर दूरतया वैतरण्या आ पूर्व आम वर्णना करते भव सगर गोटे वैतरणी सहित तुलना कर विभिन्न प्रकार दुख कष्ट रही तेणु से कहते प्रभु मु जो विभिन्न प्रकार दुख कष्ट जो रही भौतिक जगत से उद्विग्न नुहे नैव द्विजे पर दूरतया वैतरण्या कहीं नुह प्रहलाद तोर वीर्ज गायन महामृतम अग्न चित्त प्रभु आपंकर जो वीर्जवती कथा सब रही अमृत कथा तब कथा अमृतम भगवान कथा हो अमृत यही अमृत कथा गायन करी मग्न चित्त आम से डूबी जाऊ आनंद डूबी जाऊ अमृत सगर में डूबिक रोचु तेणु आम जापार ना दुख अच्छी कौन कष्ट रहा कौन है किसी आम जापार ना कि सोचे तथो विमुख चेतस प्रभु जो मैंने आपण को प्रति विमुख हो जाती आपण शरण जाऊना से बद्धजीव मानी सूचना करुचे ब्रह्मभूत प्रसन्न आत्मा न शौच दिन आकांक्षा जो मैंने ब्रह्मभूत स्तर गले से सूचना आकांक्षा ना आने भक्त कथा कौन कह भक्त आहरी ऊर्धे ब्रह्मभूत स्तर आहरी ऊर्धे तेणु सूचना होती निजपाई नुह अन्न मानी सोचे तथा विमुख चेत इंद्रियार्थ जो मैंने भगवान को विमुख हो जाने कौन पर विमुख होती ना इंद्रियार्थ माया सुखाय इंद्र सुखपी जा माया सुख प्रकृत सुख नुह से ही सुख से धावमान होती भरम उद्भत विमुढ़ा तेणु से सब मूर्ख व्यक्ति जापार ना प्रकृत में ये भौतिक जगत हो दुखाण अशाश्वतम भार भाई चलते से भावना आम आनंद प्राप्त होचे तेणु ये भौतिक जगतर स्थिति हूँ ये भाव में समस्त दुखर भार बहन कर चलते से भावंट कांधरे जो आ गए भागवत अगर गोटे श्लोक अच्छा कांधरे जो भार अच्छी ताकि जदि आगे आगे नहींजा हाथ को नहीं जावा कौन आम भारटा मुक्त हो गले भार बहुत भारत विमुढ़ा भार बहुत चलते भौतिक जगह जमी गध ଭାର ବହି ଚାଲୁଛି, ଭାର ବହି ପଶୁ ବୋଲି କୁହାଯାଏ ଗଧକୁ। ଆମର କେତେ ଜଣ ଆଚାର୍ଯ୍ୟ କହନ୍ତି ପଶୁ ଗଧ ବହୁତ ଲୁଗା ବୁହାଏ, କିନ୍ତୁ ତାହାର ଖଣ୍ଡେ ଚଡ଼ିଟେ ନଥାଏ ପିନ୍ଧିବା ପାଇଁ। ବାସୁମତୀ ଚାଉଳ ବୁହାଉଥିବ କିନ୍ତୁ ଖାଇବା ପାଇଁ ଅନ୍ଲିମିଟେଡ଼୍ ପାଉନଥିବ, ଘାସ ଚିବିଡ଼ା ଖାଇବ। ଏଇଭଳି ଅବସ୍ଥା ବଦ୍ଧଜୀବମାନଙ୍କର ଅବସ୍ଥା ଏଇଭଳି ଭାବରେ ଭରମ ଉଦ୍ଭବତ ବିମୁଢ଼ା। ଖାଲି ମୂଢ଼ ନୁହଁ ସେମାନେ, ବିମୁଢ଼ା ବିଶେଷ ମୂଢ଼। ସେମାନେ ଦୁଃଖ ପାଇକରି ମଧ୍ୟ ଜାଣିପାରୁନାହାନ୍ତି। ଯେମିତି ଆମର ଜଣେ ଆଚାର୍ଯ୍ୟ ଅଛନ୍ତି ସନାତନ ଗୋସ୍ୱାମୀ, ଷଡ଼ ଗୋସ୍ୱାମୀ ଭିତରୁ ସେ ଜଣେ ସନାତନ ଗୋସ୍ୱାମୀ। ପ୍ରକୃତରେ ଚାରି କୁମାର ଯେଉଁ ରହିଛନ୍ତି, ବ୍ରହ୍ମାଙ୍କର ଚାରି ପୁତ୍ର ସନକ ସନାତନ ସନାତନ ସନତ କୁମାର, ଯିଏ ଅଭିଶାପ ଦେଇଥିଲେ ଯେଉଁଥିପାଇଁ କି ଲୀଳା ସବୁ ଚାଲିଛି, ନୃସିଂହଦେବଙ୍କର ଲୀଳା ହିରଣ୍ୟାକ୍ଷ ହେଇଛି ଜୟ ବିଜୟ ଅଭିଶାପ ପ୍ରାପ୍ତ ହୋଇ ସତ୍ୟଯୁଗରେ ସେମାନେ ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷ ସବୁ ରୂପରେ ଆସିଛନ୍ତି। ସେହି ସନକ ସନାତନ ସନାତନ ସନତ କୁମାର ଭିତରେ ଯିଏ ଯେଉଁ ସନାତନ, ଯିଏ ସିଏ ହେଉଛନ୍ତି ଏହି ସନାତନ ଗୋସ୍ୱାମୀ। ମହାପ୍ରଭୁଙ୍କ ଲୀଳାରେ ସେ ଭାଗ ନେଇଛନ୍ତି ସନାତନ ଗୋସ୍ୱାମୀ ରୂପରେ। ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ସିଏ, କିନ୍ତୁ ମହାପ୍ରଭୁଙ୍କ ସହିତ ଯେତେବେଳେ ତାଙ୍କ ସାକ୍ଷାତ ହେଉଛି, ତାଙ୍କୁ ପଚାରୁଛନ୍ତି ପ୍ରଶ୍ନ, ପ୍ରଭୁ ମୁଁ କିଏ, କିଏ ଆମି, କେନେ ଆମ ଏ ଗାଁରେ ତାପତ୍ର, କାହିଁକି ମୁଁ ଏ ତ୍ରିତାପରେ ଦଗ୍ଧୀଭୂତ ହେଉଛି। ଗ୍ରାମ୍ୟ ବ୍ୟବହାର ପଣ୍ଡିତ ତାଇ ସତ୍ୟବାଣୀ, ଆପଣାର ହିତାୟତ କିଛି ନାହିଁ ଜାଣି। ସମସ୍ତେ କହୁଛନ୍ତି ଆପଣ ହେଉଛନ୍ତି ପଣ୍ଡିତ, ତେଣୁ ମୁଁ ଭାବୁଛି ପ୍ରକୃତରେ ମୁଁ ପଣ୍ଡିତ, କିନ୍ତୁ ପ୍ରକୃତରେ ମୁଁ ଜାଣିନି ମୋର କେଉଁଥିରେ ମଙ୍ଗଳ ହେବ। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ 20 ଅଧ୍ୟାୟରୁ ସନାତନ ଶିକ୍ଷା ରହିଛି। ମହାପ୍ରଭୁ ତାଙ୍କୁ ଶିକ୍ଷା ପ୍ରଦାନ କରିବେ। ଏଇଠୁ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଉଛି। ଜଣେ ଯେତେବେଳେ ଜିଜ୍ଞାସା କରୁଛି, ଅଥାତ ବ୍ରହ୍ମ ଜିଜ୍ଞାସା, ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା କହିବାର ଉଦ୍ଦେଶ୍ୟ ହେଉଛି ଯେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ 80 ଲକ୍ଷ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ପଶୁ ପକ୍ଷୀ ଇତ୍ୟାଦି ଜନ୍ମରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବ ନାହିଁ, ସେ କେବଳ ଇନ୍ଦ୍ରିୟ ଚିନ୍ତାରେ ରହିବ, ଶରୀର କେମିତି ଶରୀର ସୁଖ ପ୍ରାପ୍ତ ହେବ ସେଥିପାଇଁ ରହିବ, ଆର ନିଦ୍ରା ଭୟ ମଧ୍ୟ ନାହିଁ। କିନ୍ତୁ ମନୁଷ୍ୟ ଶରୀର ପ୍ରାପ୍ତ ହେଲା ମାନେ ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହେଉଛି, ତେଣୁ ତାର କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ। ଏଇ ଜିଜ୍ଞାସା କେହି କରୁନାହାନ୍ତି, ତେଣୁ ସବୁ ପଶୁ ଭଳି ଜୀବନଯାପନ କରୁଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ପାଇଁ ସୂଚନା କରୁଛନ୍ତି, ବିମୁଢ଼ା ଘର ଘର ବହୁତ ବହୁତ ବିମୁଢ଼ା ବିଶେଷ ମୂଢ଼। ସେମାନେ ଖାଲି ମୂଢ଼ ନୁହଁ, ବହୁତ ଅତ୍ୟନ୍ତ ମୂଢ଼। ତାଙ୍କର ଏଇ ବୌଦ୍ଧିକ ଜଗତରୁ ଉଦ୍ଧାର ହେବାର ଉପାୟ ନାହିଁ ଆମେ ଯଦି ସାହାଯ୍ୟ ନ କରିବା। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ କହୁଛନ୍ତି, ଅସୁରମାନଙ୍କୁ ଦଣ୍ଡ ଦେବା ପାଇଁ ଦୁର୍ଗା ନାମକ ଜଡ଼ ପ୍ରକୃତିରେ ଏକ ଯୋଜନା ରହିଛି। ଏ ଭୌତିକ ଜଗତର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଦୁର୍ଗା ଦେବୀ। ଦୁର୍ଗାର ଅର୍ଥ ହେଉଛି କେହି ପାର ହୋଇପାରିବେ ନାହିଁ, ଦୁ ଗା ଦୁ ମାନେ ଅସମ୍ଭବ, କେହି ପାର ହୋଇପାରିବେ ନାହିଁ ଏ ଭୌତିକ ଜଗତକୁ। ତେଣୁ ଭଗବତ ବିମୁଖ ଅସୁରମାନେ ଯଦିଓ ବଞ୍ଚି ରହିବା ପାଇଁ ସଂଗ୍ରାମ କରନ୍ତି, ତଥାପି ସେମାନଙ୍କୁ ଦଣ୍ଡଦାନ କରିବା ପାଇଁ ବିଭିନ୍ନ ଅସ୍ତ୍ରରେ ସଜ୍ଜିତା ଦଶଭୁଜା ଦୁର୍ଗାଙ୍କ ଦ୍ୱାରା ସେମାନେ ଆକ୍ରାନ୍ତ ହୁଅନ୍ତି। ସେ ସିଂହ ବାହିନୀ ଅଥବା ରଜ ଓ ତମଗୁଣରେ ଆରୁଢ଼ା, ସିଂହ ହେଉଛି ରଜ ଓ ତମଙ୍ଗର ପ୍ରତୀକ, ସେଇଥିରେ ତମ ଏବଂ ରଜଗୁଣରେ ଏମାନେ ସବୁ ରହୁଛନ୍ତି ଅସୁରମାନେ। ତେଣୁ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ୁଛି ଦୁର୍ଗାଙ୍କ ସହିତ। ଅଷ୍ଟ ଦଶଭୁଜା ଦଶଭୁଜାରେ ବିଭିନ୍ନ ଅସ୍ତ୍ର ରହିଛି, ଭୌତିକ ଜଗତରେ ବିଭିନ୍ନ ପ୍ରକାର କଷ୍ଟ ରହିଛି, ଦୁଃଖ କଷ୍ଟ ସହିତ ସେମାନେ ସଂଗ୍ରାମ କରୁଛନ୍ତି। ତେଣୁ ଭଗବାନ ମଧ୍ୟ ଅର୍ଜୁନଙ୍କ ସେ କଥା କହିଲେ ସପ୍ତମ ଅଧ୍ୟାୟରେ, ଦୈବୀ ଏଷା ଗୁଣମୟୀ ମୋ ମାୟା ଦୂରତୟା। ଏ ମାୟା ହେଉଛି ଭଗବାନଙ୍କର ଶକ୍ତି। ଏ ମାୟା ହେଉଛି ଯେମିତି ସରକାରଙ୍କର ପୋଲିସ ଡିପାର୍ଟମେଣ୍ଟ ରହିଛି, ସେହିଭଳି ଭାବରେ ମାୟା ହେଉଛି ଭଗବାନଙ୍କ ପୋଲିସ ଡିପାର୍ଟମେଣ୍ଟ। ଆମେ ସବୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏ ଭୌତିକ ଜଗତରେ ପତନ ହୋଇଛି, ତେଣୁ ଆମକୁ ଦଣ୍ଡ ଦେବା ପାଇଁ ଏ ଭୌତିକ ଜଗତରେ ଦୁର୍ଗାଦେବୀ ରହିଛନ୍ତି, ଦଣ୍ଡ ଦେଉଛନ୍ତି। ତେଣୁ ଆମେ ଯଦି ଭଗବାନଙ୍କ ଶରଣରେ ଯିବା ତାହେଲେ ଏ ଭୌତିକ ଜଗତରୁ ଉଦ୍ଧାର ପାଇବା, ନହେଲେ ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପ୍ରହ୍ଲାଦ ମହାରାଜ ଯୁଗପତ୍ ସୁଖ ସୁଖୀ ଓ ଅସୁଖୀ ଥିଲେ, ଏକ ସମୟରେ ସେ ଆନନ୍ଦରେ ଥିଲେ ପୁଣି ଦୁଃଖରେ ଥିଲେ। କେମିତି ନା କୃଷ୍ଣ ଭକ୍ତି ପରାୟଣ ହେବା ଫଳରେ ସେ ଦିବ୍ୟ ଆନନ୍ଦରେ ମଗ୍ନ ଥିଲେ, ଭଗବାନଙ୍କର ସେବାରେ ସେ ଭଗବାନ ଚିନ୍ତନରେ ସ୍ମରଣ କରୁଥିଲେ ସବୁବେଳେ ଭଗବାନଙ୍କୁ। ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି ସେଥିରୁ ସବୁବେଳେ ସ୍ମରଣର, ସେ ହେଉଛନ୍ତି ଆଚାର୍ଯ୍ୟ, ସବୁବେଳେ ସ୍ମରଣ କରୁଥିଲେ ଦିନ ରାତି 24 ଘଣ୍ଟା। ଇଏ ହେଉଛି ମୁକ୍ତ ଜୀବର ଲକ୍ଷଣ, କେତେବେଳେ ହେଲେ ଭଗବାନ ଭୁଲିଯିବେ ନାହିଁ। ତେଣୁ ଭଗବାନଙ୍କ ଚିନ୍ତନରେ ସେ ଦିବ୍ୟ ଆନନ୍ଦ ପ୍ରାପ୍ତ ହେଉଥିଲେ, କିନ୍ତୁ ତା ସହିତ ସେ ଯେଉଁ ସମସ୍ତ ମୂଢ଼ ଓ ଦୁଷ୍କୃତକାରୀମାନେ ଏଇଠି ଜଡ଼ ଜଗତରେ ସୁଖୀ ହେବା ପାଇଁ ବଡ଼ ବଡ଼ ପରିକଳ୍ପନା କରୁଛନ୍ତି, ସେମାନଙ୍କ ପାଇଁ ଗଭୀର ଦୁଃଖ ଅନୁଭବ କରୁଥିଲେ। ତାଙ୍କ ପାଇଁ ଦୁଃଖ ଥିଲା, ନିଜ ପାଇଁ ଦୁଃଖ ନଥିଲା। ନିଜର ଦୁଃଖ ରହିଲେ ମଧ୍ୟ ତାଙ୍କର ଦୁଃଖ ନୁହଁ। ବୈଷ୍ଣବମାନେ ବହୁତ ଦୁଃଖରେ ବାହାରୁ ଦେଖାଯିବ, ବହୁତ ଦୁଃଖରେ ଅଛନ୍ତି, ବହୁତ ଦରିଦ୍ର ଅବସ୍ଥାରେ ଅଛନ୍ତି, କିଛି ନାହିଁ ତାଙ୍କର। ଖଣ୍ଡେ ଆମର ସନାତନ ଗୋସ୍ୱାମୀ ମନ୍ତ୍ରୀ ଥିଲେ, ପ୍ରଧାନମନ୍ତ୍ରୀ ଥିଲେ ବିଶେଷ ସାହାଙ୍କର ରାଜ୍ୟରେ, କିନ୍ତୁ ସେ ସବୁ ତ୍ୟାଗ କରିଦେଇଥିଲେ। ଆସିଲା ବେଳକୁ ବାଟରେ ତାଙ୍କର ଜଣେ ବିଣେଇ ଯିଏ ଥିଲେ, ସେ ତାଙ୍କୁ ଦେଇଥିଲେ ଗୋଟେ ଭଲ ସୁନ୍ଦର ଭୋଟ କମ୍ବଳ ଦେଇଥିଲେ, ଗୋଟେ ବହୁତ କଷ୍ଟଲି କମ୍ବଳ ଦେଇଥିଲେ। ମହାପ୍ରଭୁ ଦେଖିଲେ, ଯେତେବେଳେ କାଶୀରେ ଯାଇ ଦେଖା ହେଲେ ସନାତନ ଗୋସ୍ୱାମୀ, ମହାପ୍ରଭୁ ସେ ସମୟରେ କାଶୀରେ ଥିଲେ, ବୃନ୍ଦାବନ ଯାଉଥିଲେ, କାଶୀରେ ଥିଲେ ବାରଣାସୀ। ତେଣୁ ମହାପ୍ରଭୁ ଖାଲି ଲକ୍ଷ୍ୟ କଲେ ସେ ଭୋଟ କମ୍ବଳକୁ। ଏଇଥିରେ ସନାତନ ଗୋସ୍ୱାମୀ ଜାଣିପାରିଲେ ମହାପ୍ରଭୁଙ୍କର ଇଚ୍ଛା ଅନୁଭୀଷ୍ଟ କ'ଣ ରହିଛି। ତେଣୁ ସେ ଆସିଲେ କାଶୀରେ ଯେଉଁ ରହିଛି ନଦୀ, ଗଙ୍ଗା ନଦୀରେ ଜଣେ ଗୌଡ଼ିଆ, ଜଣେ ବହୁତ ଦରିଦ୍ର ଗୌଡ଼ିଆ, ଜଣେ ତାର ଛିଣ୍ଡା କନ୍ଥା ଗୋଟେ ଥିଲା, ସେ କନ୍ଥାକୁ ଧୋଇକରି ଶୁଖଉଛି। ତେଣୁ ତାଙ୍କ ପାଖକୁ ଆସି କହିଲେ, ପ୍ରଭୁ ଆପଣ ମୋର ଏ କମ୍ବଳଟା ନେଇ ଆପଣଙ୍କ ସେ କନ୍ଥାଟା ଦେବେ। ସେ ଗୌଡ଼ିଆ ଜଣେ କହୁଛନ୍ତି, ବୈଷ୍ଣବ ଜଣକ କହୁଛନ୍ତି, ଆଜ୍ଞା ଆପଣ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ବୋଲି ଜଣାପଡ଼ୁଛନ୍ତି, ବହୁତ ବିଦ୍ୱାନ ବ୍ୟକ୍ତି, ଆପଣ କ'ଣ ମୋ ସହିତ ଥଟ୍ଟା କରିବାକୁ ଥିଲା? ଆପଣ ଏ କମ୍ବଳ କେତେ ଦାମ? ମୋର ଛିଣ୍ଡା କନ୍ଥାଟା ନେବେ ଆପଣ ତାକୁ ଦେଇକି? ନା ନା, ମୋର ସେଇଟା ଦରକାର, ଛିଣ୍ଡା କଥାଟେ ମୋର ଦରକାର, ଏଇଟା ମୋର ଦରକାର ନାହିଁ। ତେଣୁ ସେ ଛିଣ୍ଡା କଥାରେ ଆଣିକି ଆସିଲେ, ମହାପ୍ରଭୁ ଯେତେବେଳେ ଦେଖିଦେଲେ ସେତେବେଳେ ସେ ବହୁତ ଆନନ୍ଦିତ ହୋଇଗଲେ। ବୈଷ୍ଣବମାନେ ବହୁତ ସରଳ ଜୀବନଯାପନ କରୁଛନ୍ତି, ବହୁତ ଦରିଦ୍ର ଅବସ୍ଥାରେ ଥିଲେ ମଧ୍ୟ ସେମାନେ ବହୁତ ଆନନ୍ଦରେ ଅଛନ୍ତି, ଦିବ୍ୟ ଆନନ୍ଦ ସେ ତାଙ୍କ ପାଖରେ ରହିଛି। ଆମର ଯେମିତି ସୁଦାମା ବହୁତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ତାଙ୍କ କଥା, ଏମିତି ଖାଇବାକୁ ପାଉନଥିଲେ, ବସ୍ତ୍ର ଯେଉଁ ପିନ୍ଧୁଥିଲେ ବହୁତ ଛିଣ୍ଡା ସବୁ ସିଲେଇ କରି ମାନେ କ'ଣ ଗଣ୍ଠି ପଡ଼ିକି ପିନ୍ଧା ହେଉଥିଲା, ଏତେ ଦରିଦ୍ର ଅବସ୍ଥାରେ ଥିଲେ, କିନ୍ତୁ ସେ ଆନନ୍ଦରେ ଥିଲେ। ସେ ଚିନ୍ତା କରୁନଥିଲେ, ମୁଁ ଏତେ ଦରିଦ୍ର ରହିଥିଲି, ମୁଁ ଭଗବାନ କାହିଁକି ଭଜନ କରିବି? ଭଗବାନଙ୍କୁ ସବୁବେଳେ ଭଜନ କରୁଥିଲେ, ତାଙ୍କର ପିଲାଛୁଆ ମଧ୍ୟ ଥିଲେ, ତାଙ୍କ ପତ୍ନୀ ସବୁବେଳେ ତାଙ୍କୁ ଲଗାନ୍ତି, ଟିକେ ଯାହା ତୁମର ବନ୍ଧୁ ପିଲାଦିନେ ପଢ଼ୁଥିଲା ବେଳେ ଉଜ୍ଜୟିନୀରେ ଭଗବାନଙ୍କର ସେ ସଖା ଥିଲେ, ଭଗବାନଙ୍କର ସହପାଠୀ ଥିଲେ, କ'ଣ ସନ୍ଦୀପନୀ ମୁନି ପାଖରେ ପାଠ ପଢ଼ୁଥିଲେ, ତାଙ୍କ ପତ୍ନୀ ବହୁତ ଅନୁରୋଧ କଲା ପରେ ସେ ଗଲେ, କିନ୍ତୁ ଭଗବାନଙ୍କ ଉପରେ ଦେଖା ହେଲେ। ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ପ୍ରସଙ୍ଗ, ଯେ ଭଗବାନ ଦେଖିଲେ ବହୁତ ବର୍ଷ ବିତିଗଲାଣି, 11 ବର୍ଷ ଯେତେବେଳେ ତାଙ୍କ ହୋଇଥିଲା ସେତେବେଳେ ସେ ଯାଇଥିଲେ ପାଠ ପଢ଼ିବାକୁ, ବର୍ତ୍ତମାନ 100+ ବର୍ଷ ତାଙ୍କୁ ହୋଇଗଲାଣି, 100 ବର୍ଷ ପାଖାପାଖି ବିତିଗଲାଣି। ଆ ଭିତରେ ଯେଉଁ ଖବର ପାଇଲେ ସୁଦାମା ଆସୁଛନ୍ତି, ତାଙ୍କର ଯେଉଁ ଦ୍ୱାରକାରେ ବିରାଟ ଐଶ୍ୱର୍ଯ୍ୟ ରହିଛି, ଧାଇଁଗଲେ ଭଗବାନ ସୁଦାମାଙ୍କୁ ପାଛୋଟି ଆଣିବା ପାଇଁ, ନିଜ ସିଂହାସନରେ ବସି ତାଙ୍କୁ ସ୍ୱାଗତ କରୁଛନ୍ତି, ସମ୍ବର୍ଦ୍ଧନା ଦେଉଛନ୍ତି। ତାଙ୍କର 16,108 ରାଣୀ ଅଛନ୍ତି, ସମସ୍ତେ ତାଙ୍କର ସେବାରେ ଲାଗିଛନ୍ତି, ତାଙ୍କର ପାଦ ଧୌତ କରିଦେଉଛନ୍ତି। ଏହିଭଳି ଭାବରେ ସବୁ ବହୁତ ବିସ୍ତାର ପ୍ରସଙ୍ଗ ରହିଛି। ଆମର କହିବା କଥା, ସୁଦାମା ଭଗବାନଙ୍କୁ ମାଗିଲେ ନାହିଁ, ପ୍ରଭୁ ମୋତେ କିଛି ଧନ ଦିଅନ୍ତୁ, ମୁଁ ବହୁତ ଦରିଦ୍ର। ତେଣୁ ଭଗବାନଙ୍କ ପାଖରେ ସେ ଯେଉଁ ଦ୍ୱାରକାରେ ଦ୍ୱାରକାପୁରରେ ଗୋଟେ ରାତି ରହି ସେ ଫେରିଲେ, ତା ପରଦିନ ସକାଳେ ସେ କିଛି ମାଗିଲେନି, ଭଗବାନ ମୋତେ କିଛି କହିଲେ ନାହିଁ, କ'ଣ ପାଇଁ ଆସିଥିଲେ କ'ଣ ନାହିଁ। ବରଂ ଯେଉଁ ସୁଦାମା ଆସିଥିଲେ, ତାଙ୍କ ପତ୍ନୀ ଦେଇଥିଲେ ଗୋଟେ ଚୂଡ଼ା ମାଗିକରି ଆଣିଥିଲେ, 3 ଘରୁ ଚୂଡ଼ା କିଛି ଆଣିକି ଆସିଥିଲେ, ତ୍ରିପିଟକ ତଣ୍ଡୁଳ ଜାଣିଥିଲେ ସେଇ ଚୂଡ଼ାକୁ ତା ଭାଜିକି ଦେଇଥିଲେ କୃଷ୍ଣଙ୍କ ପାଖକୁ। ସୁଦାମା ଯେତେବେଳେ ଦେଖିଲେ ଭଗବାନଙ୍କ ଐଶ୍ୱର୍ଯ୍ୟ, ସେ ଚୂଡ଼ାକୁ କ'ଣ ଦେବେ ଭଗବାନ ଚିନ୍ତା କରୁଛନ୍ତି, କାକରେ ଡାକିକି ରଖିଛନ୍ତି। କିନ୍ତୁ ଭଗବାନ ଖାଲି କହନ୍ତି ନାହିଁ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟଚ୍ଛନ୍ତି, ଭଗବାନ ଦେଖେଇଦେଲେ। ସେ ନ ଚାହିଁଲେ ମଧ୍ୟ ଜବରଦସ୍ତି ତାକୁ ଟାଣି ନେଲେ, ଟାଣି ନେଲା ଭିତରେ ସବୁ ଛିଣ୍ଡିଗଲା କପଡ଼ା ବି ହଉ, କଷ୍ଟଲି କପଡ଼ା ନୁହଁ, ବହୁତ ପୁରା ଛିଣ୍ଡା କପଡ଼ା ତା ଦେହରେ ଆଣିଥିଲେ, ଛିଣ୍ଡିଗଲା ତଳେ ପଡ଼ିଗଲା। ଭଗବାନ ତଳୁ ଉଠେଇ ଖାଉଛନ୍ତି, ତଳୁ ଉଠେଇ ଚୂଡ଼ା ଗୋଟାରେ ଖାଉଛନ୍ତି, ଏବଂ ସେ ବହୁତ ତୃପ୍ତିରେ ଖାଉଛନ୍ତି, ବହୁତ ଆନନ୍ଦ। ଆମ ଶ୍ରୀଚନ୍ଦ ଗୌରବନ୍ଦ ସେ ମହାରାଜ କହନ୍ତି, ଏ କାଖରେ ରହିକିରି କାକର ଝାଡ଼ରେ ଯେଉଁ ସୁବାସ ସୁବାସ ହେଉଥିବ, ସେ ଚୂଡ଼ାର କଥା କ'ଣ କହିବା। କିନ୍ତୁ ଭଗବାନ ସେତେ ଦିବ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଗୋଟିଏ ମିଠା ଖାଇ ସନ୍ତୁଷ୍ଟ ହୁଅନ୍ତି, ଆଉ ଗୋଟିଏ ମିଠା ନେବା ପାଇଁ ବସିଥାନ୍ତି। ସାଙ୍ଗେ ସାଙ୍ଗେ ତାଙ୍କର ରୁକ୍ମିଣୀ ଦେବୀ ଧରିଦେଲେ ତାଙ୍କ ହାତକୁ, ପ୍ରାର୍ଥନା କଲେ, ପ୍ରଭୁ ଏ ଗୋଟିଏ ମିଠା ଯେଉଁ ଆପଣ ଖାଇଲେ, ମୁଁ ତିନି ତାଙ୍କର ଇହ ଜଗତ ପର ଜଗତ ପାଇଁ ମୁଁ ବିକ୍ରି ହୋଇଗଲି, ଆଉ ପୁଣି ଖାଇଲେ ମୁଁ କ'ଣ ତାଙ୍କ ପାଖରେ ସବୁବେଳେ ପାଇଁ ଦାସୀ ହେଇକି ରହିବି ନା କ'ଣ। ତେଣୁ ତାପରେ ଯେତେବେଳେ ସୁଦାମ କରୁଛନ୍ତି, ଭାବୁଛନ୍ତି ଭଗବାନ କେତେ କ୍ୱାହମ ଦରିଦ୍ର ପାପିଆ କୋ କୃଷ୍ଣ ଶ୍ରୀ ନିକେତନ ବ୍ରହ୍ମବନ୍ଧୁ ଇତି ସ୍ମାହମ ଭାଉଭ୍ୟାମ ପରିଡମ୍ବିତ। ଯେଉଁ ଭାବରେ ସେ ତାଙ୍କର ଭ୍ରାତା ବଳରାମଙ୍କୁ ଆଲିଙ୍ଗନ କରନ୍ତି, ତାଙ୍କର ପତ୍ନୀ 16108 ରାଣୀ ଅଛି ତାଙ୍କୁ ଆଲିଙ୍ଗନ କରନ୍ତି, ସେହି ଭାବରେ ମୋ ଭଳି ପତିତ ଅଧମ ବ୍ୟକ୍ତିକୁ, ପାପୀ ବ୍ୟକ୍ତିକୁ ଆଲିଙ୍ଗନ କଲେ ପ୍ରଭୁ। ଏହିଭଳି ଭାବରେ ଚିନ୍ତା କରିକରି ଆସୁଛନ୍ତି, ସେଥିରେ ପହଞ୍ଚିଗଲେ ଦ୍ୱାରକାରୁ ତାଙ୍କର ଯେଉଁ ରହିଛି ଅହମ୍ମଦାବାଦ, ତାଙ୍କର ଯେଉଁ ସୁଦାମ କୁଟି ରହିଛି, ଏଠି ପହଞ୍ଚିଗଲେ ଚିହ୍ନିପାରିଲେ ନାହିଁ, କହିଲେ ଆଉ କେଉଁ ସ୍ଥାନକୁ ପଳେଇ ଆସିଲି କି, ଭଗବାନ ଚିନ୍ତାରେ ଭଗବାନ ରହିଛନ୍ତି, କାଳେ ଭୁଲିଗଲି କି, ଚିନ୍ତା କରୁ। ସେ ସମୟରେ ତାଙ୍କର ପତ୍ନୀ ଆସି ପହଞ୍ଚିଗଲେ, ସେ କୁଟିଆ ଆଉ ନାହିଁ, ରାଜପ୍ରସାଦ ହୋଇଯାଇଛି, ଏବଂ ତାଙ୍କ ପତ୍ନୀ ଯେଉଁ ଛିଣ୍ଡା କପଡ଼ା ପିନ୍ଧୁଥିଲେ, ଛିଣ୍ଡା ଶାଢ଼ୀ ପିନ୍ଧୁଥିଲେ, କୌଣସି ଅଳଙ୍କାର ନଥିଲା, ଏ ଦେବୀ ଭଳି ଦେଖାଯାଉଛନ୍ତି। ସେ ଜାଣିପାରିଲେ ନାହିଁ କ'ଣ ଘଟଣା, ତେଣୁ ତାପରେ ବୁଝିଲେ ଭଗବାନ ଏଭଳି ଭଗବାନ ମାଗିନଥିଲେ, କିନ୍ତୁ ଭଗବାନ ଦେଇଦେଲେ ସୁଦାମଙ୍କୁ, ତାଙ୍କର ଆବଶ୍ୟକତା ନାହିଁ, ସବୁ ପ୍ରାପ୍ତ ହୋଇକରି ମଧ୍ୟ ସେ ସବୁ ପଲଙ୍କର ଶୟନ କରୁନଥିଲେ, ସେ ତଳେ ଶୟନ କରୁଥିଲେ। ଏସବୁ ହେଉଛି ଭକ୍ତର ଲକ୍ଷଣ ହେଉଛି ଏଇଟା। ତେଣୁ ବୈଷ୍ଣବମାନେ ତାଙ୍କ ନିଜ ପାଇଁ ଚିନ୍ତା କରନ୍ତି ନାହିଁ, ସବୁ ପରିସ୍ଥିତିରେ ସେମାନେ ଆନନ୍ଦରେ ଥାଆନ୍ତି। କିନ୍ତୁ ବଦ୍ଧଜୀବମାନଙ୍କୁ କେମିତି ଉଦ୍ଧାର କରାଯିବ, ସେଇଥିପାଇଁ ସବୁ ଚିନ୍ତା ତାଙ୍କର। ଆଜି ଆମର ଏଇ ଯେଉଁ ଗୁରୁଦେବଙ୍କର କୃପାରୁ ଆଜି ଆମେ ସ୍ଥାନ ପ୍ରାପ୍ତ ହୋଇଛେ, ତାଙ୍କର ଏକମାତ୍ର ସୂଚନା, ନିଜେ ତ ଆନନ୍ଦ କରୁଛନ୍ତି ଭଗବାନଙ୍କର ଦିବ୍ୟ କୀର୍ତ୍ତନ କରି କରୁଥିଲେ, କିନ୍ତୁ ଓଡ଼ିଶାବାସୀ, ବିଶେଷ ଭାବରେ ପଶ୍ଚିମ ଓଡ଼ିଶାର ବାସୀମାନେ କେମିତି ଉଦ୍ଧାର ହେବେ, ସେଥିପାଇଁ ଏହି କେନ୍ଦ୍ରଟି ଖୋଲାଯାଇଛି। ତେଣୁ ସେହି ପ୍ରହ୍ଲାଦଙ୍କର ପରମ୍ପରାରେ ଆମେ ଆସୁଛେ, ପ୍ରଭୁପାଦ ମହାରାଜ ସେହି ପରମ୍ପରାରେ ଆସୁଛନ୍ତି, ଆମର ଗୁରୁଦେବ ସେହି ପରମ୍ପରାରେ ଆସୁଛନ୍ତି, ଲୋକମାନଙ୍କୁ କେମିତି ଆନନ୍ଦ କରାଯିବ, ଲୋକମାନେ କେମିତି ଉଦ୍ଧାର କରାଯିବ, ସେହି ଚିନ୍ତା ତାଙ୍କର ଗୋଟିଏ ଚିନ୍ତା। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ନାରାୟଣ ପରାସର୍ବେ ନ କୁତସ୍ତନ ବିଭ୍ୟତି ସ୍ୱର୍ଗ ଅପବର୍ଗ ନରକେଶ୍ୱ ବି ତୁଲ୍ୟାଟ ଦର୍ଶିନ। ସେତେବେଳେ ଯେତେବେଳେ ଥିଲେ ରାଜା ଥିଲେ ଚିତ୍ରକେତୁ, ସେ ପ୍ରଥମ ରହିଛି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇ ସେ କଥା, ତେଣୁ ତାଙ୍କୁ ଯେତେବେଳେ ଅଭିଶାପ ଦେଇଦେଲେ ପାର୍ବତୀ, ସେହି ସମୟରେ ତାଙ୍କର କୌଣସି ଚିନ୍ତା ନାହିଁ, ଅଭିଶାପ ଦେଇଦେଲେ ତୁମେ ରାକ୍ଷସ ପ୍ରାପ୍ତ ହୁଅ, ରାକ୍ଷସ ଜଣୀ ପ୍ରାପ୍ତ, ଅସୁର ଜଣୀ ପ୍ରାପ୍ତ ହୁଅ, ଏ ବହୁତ ବଡ଼ ପ୍ରସଙ୍ଗ ରହିଛି, ଆମେ ସେ କଥା କହିବା ନାହିଁ। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ, ଅଭିଶାପ ପ୍ରାପ୍ତ ହେଲେ ମଧ୍ୟ ସେ କୌଣସି ଚିନ୍ତା ନଥିଲା ତାଙ୍କର, ଆନନ୍ଦରେ ସେ ଅଭିଶାପ ଗ୍ରହଣ କଲେ, ତାଙ୍କର ମଧ୍ୟ ଶକ୍ତି ଥିଲା, ସେ ମଧ୍ୟ ଅଭିଶାପ ଦେଇପାରିଥାନ୍ତି ପାର୍ବତୀ ଦେବୀଙ୍କୁ, କିନ୍ତୁ ପାର୍ବତୀ ଦେବୀଙ୍କର ଅଭିଶାପକୁ ସେ ଆନନ୍ଦରେ ଗ୍ରହଣ କଲେ। ଏଇ ଏଇ ଯେଉଁ ଅବସ୍ଥା ଦେଖି ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଦେଖ ପାର୍ବତୀ ନାରାୟଣ ପରା ସର୍ବେ, ଯେଉଁ ଭଗବାନଙ୍କର ଭକ୍ତ ନ ଉଦାସ୍ତନ ବିଭ୍ୟତି, କୌଣସି ଅବସ୍ଥାରେ ତାଙ୍କର ଭୟ ନଥାଏ, ಸ್ವರ್ಗ ಅಪವರ್ಗ ನರಕೇಶ್ವ ತುಲ್ಯಾರ್ಥ ದರ್ಶನ. ಸ್ವರ್ಗ ರುವಂತು ಬಾ ಅಪವರ್ಗ ಮುಕ್ತಿ ಹೋಇಯಾಂತು, ବୈକୁଣ୍ଠ ଲୋକ ରୁହନ୍ତୁ ବା ନର୍କରେ ରୁହନ୍ତୁ, ତାଙ୍କ ପାଇଁ ସବୁ ତୁଲ୍ୟ, ସବୁକି ସମାନ. କାହିଁକି ନା ଯେଉଁଠି ରହିଲେ ସେ ଭଗବାନ କୀର୍ତ୍ତନ କରିବେ, ଭଗବାନ କୀର୍ତ୍ତନ ପାଇଁ କିଛି ଆବଶ୍ୟକତା ନାହିଁ, ଯେକୌଣସି ଅବସ୍ଥାରେ ଯେକୌଣସି ପରିସ୍ଥିତିରେ ଭଗବାନ ନାମ ନେଇପାରିବେ. ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ତାଙ୍କ ଭାଗବତରେ କହୁଛନ୍ତି. ତାପର ଶ୍ଳୋକରେ 45 ଶ୍ଳୋକରେ 45 ଶ୍ଳୋକରେ ପ୍ରହ୍ଲାଦ ମହାରାଜ କହିବା ପୂର୍ବରୁ କାହିଁକି ସେ ଶ୍ଳୋକଟି କହୁଛନ୍ତି, ଆମର ବିଶ୍ୱନାଥ ଚତୁର୍ଥୀ ଠାକୁର ତାଙ୍କ ଭାବାର୍ଥରେ କହୁଛନ୍ତି ସେ କଥା. ପ୍ରହ୍ଲାଦ ଚିନ୍ତା କରୁଛନ୍ତି, କାଳେ ଭଗବାନ କହିବେ, ନନୁ ଏତେ ସ୍ତ୍ରୀ ସମ୍ଭୋଗାଦି ଭି ସୁଖୀ ନ ହେବ ନ କୃପଣ ଆଉ ସରି ଆଉ ଗୋଟେ ଶ୍ଳୋକ ରହିଗଲେ ଆଉ ଗୋଟେ ଶ୍ଳୋକ ରହିଯାଇଛନ୍ତି. ଚଉରାଳିଶ ଶ୍ଳୋକରେ ତାପର ଶ୍ଳୋକରେ ଯଦି ଭଗବାନ କହିବେ ତ୍ୱାଂ ତାବନ୍ ମୁକ୍ତି ଗୃହାଣ ତ୍ୱାଂ ତୁ ତତ୍ତ୍ୱଜ୍ଞା ମୁନୟ ତୁମକୁ ମୁଁ ଦେଇଦେଉଛି, କ'ଣ ମୁକ୍ତି ଦେଇଦେଉଛି, ତୁମେ ଗ୍ରହଣ କର ପ୍ରଭୁ. ସମସ୍ତେ ଏଇ ଶ୍ଳୋକଟି ସେଥିପାଇଁ କହୁଛୁ, ପ୍ରାୟଣ ଦେବ ମୁନୟ ସ୍ୱବିମୁକ୍ତି କାମ ମୌନଂ ଚରନ୍ତି ବିଜନେ ନ ପରାର୍ଥ ନିଷ୍ଠା ନୈତାନ୍ ବିହାୟ କୃପଣାନ୍ ବିମୁଖ୍ୟ ଏକୋ ନାନ୍ୟଂ ତସ୍ୟ ଶରଣଂ ଭ୍ରମତୋନୁପଶ୍ୟେ. ପ୍ରଭୁ, ପ୍ରାୟ ଦେବତାମାନେ ମୁନିମାନେ ଏମାନେ ସମସ୍ତେ ସ୍ୱବିମୁକ୍ତି କାମ, କେମିତି ଆମେ ଭବବନ୍ଧନ ମୁକ୍ତ ହେବୁ? ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଟା ଚିନ୍ତା କରି ସାଧାରଣ ବ୍ୟକ୍ତି ଏଇଟା କରିବେ ନାହିଁ, ସମସ୍ତେ ଭୌତିକ ଜଗତରେ ଘୁରି ବୁଲୁଛନ୍ତି. କିନ୍ତୁ ଯେଉଁମାନେ ଟିକିଏ ଉନ୍ନତ ସ୍ତରର ସେମାନେ ଚାହାନ୍ତି କେମିତି ଭୌତିକ ଜଗତରେ ଆମେ ମୁକ୍ତ ହେବୁ, ବିମୁକ୍ତି କାମ ସ୍ୱବିମୁକ୍ତି କାମ, କେମିତି ଆମେ ନିଜେ ମୁକ୍ତ ହେବୁ, ଅନ୍ୟମାନଙ୍କର ଚିନ୍ତା ନଥାଏ ତାଙ୍କର. ତେଣୁ ପ୍ରାୟ ସେଥିପାଇଁ ଏହି ଶବ୍ଦ ବ୍ୟବହାର କରିଛନ୍ତି ପ୍ରହ୍ଲାଦ କହୁଛନ୍ତି. ପ୍ରାୟଣ ଶତକଡ଼ା 99 ଭାଗ ଯେଉଁମାନେ କ'ଣ ମୁକ୍ତି ଅନ୍ୱେଷଣକାରୀ ମୁକ୍ତିପଥର ଯାତ୍ରୀ ଯେଉଁମାନେ ଭଗବାନଙ୍କୁ ଭଜନ କରୁଛନ୍ତି ସେମାନେ ପ୍ରାୟ ନିଜର ମୁକ୍ତି ପାଇଁ ଚେଷ୍ଟା କରନ୍ତି, ସ୍ୱବିମୁକ୍ତି କାମ. ସେଥିପାଇଁ ମୌନଂ ଚରନ୍ତି ବିଜନେ, ଯେଉଁ ରହିଛି ଏକାନ୍ତ ସ୍ଥାନରେ ହିମାଳୟ ଇତ୍ୟାଦି ପର୍ବତମାନଙ୍କରେ ସେମାନେ ମୌନ ଧାରଣ କରନ୍ତି, ମୌନ ପଥ ଧାରଣ କରି ରୁହନ୍ତି. ମୌନଂ ଚରନ୍ତି ବିଜନେ ନ ପରାର୍ଥ ନିଷ୍ଠା, ତାଙ୍କର କିନ୍ତୁ ଏ ଚିନ୍ତା ନାହିଁ କେମିତି ଅନ୍ୟ ଜୀବମାନେ କେମିତି ଉଦ୍ଧାର ହେବେ. ନ ପରାର୍ଥ ନିଷ୍ଠା ପ୍ରଭୁ ନୈତାନ୍ ବିହାୟ କୃପଣାନ୍ ବିମୁଖେ ଏକ, ଏଇ ଯେଉଁ କୃପଣ ବ୍ୟକ୍ତି ସବୁ ରହିଛନ୍ତି, କୃପଣ ବ୍ୟକ୍ତି କୃପଣ ସେମାନେ କୃପଣ କାହାକୁ କୁହାଯାଏ, ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି କୃପଣ ହେଉଛି ବ୍ରାହ୍ମଣ ବିପରୀତ ବ୍ୟକ୍ତି. କୃପଣ କିଏ ନା, ଏଇ ଯେ ଭୌତିକ ଜଗତକୁ ଯେ ଆସନ୍ତି, ଆସି ଭଗବାନଙ୍କୁ ନଜାଣି ଯେ ଶରୀର ତ୍ୟାଗ କରିଦିଅନ୍ତି, ସେ ହେଉଛନ୍ତି କୃପଣ. ତେଣୁ ଅନ୍ତତଃ ପକ୍ଷେ ଯେଉଁମାନେ ଭଗବାନ ଜାଣନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ. ତେଣୁ ଏଇ ଯେଉଁ କୃପଣ ବ୍ୟକ୍ତି ନ ଏତାନ୍ ବିହାୟ ଅନ୍ୟମାନେ ତ୍ୟାଗ କରି ଯିବା ପାଇଁ ଚାହୁଁନାହିଁ, କୃପଣା ବିମୁମୁକ୍ତି ତାଙ୍କର ଏକମାତ୍ର ଆପଣ ହିଁ ତାଙ୍କୁ ମୁକ୍ତି ପ୍ରଦାନ କରିପାରିବେ, ଆଉ କେହି ଦେଇପାରିବେ ନାହିଁ. ନାନ୍ୟ ତ୍ୱଦଶ ଶରଣଂ ଭ୍ରମତୁ ଅନୁପସ୍ଥେ, ନହେଲେ ସେମାନେ ଏହି ଭୌତିକ ଜଗତରେ ଭ୍ରମଣ ଚାଲିଥିବ, ଆପଣ ହିଁ କେବଳ ତାଙ୍କ ଆପଣ ତାଙ୍କୁ ଶରଣରେ ନେଇପାରିବେ, ଆଉ କାହାକୁ ଦେଖୁନି, ଆଉ କିଏ ତାଙ୍କୁ ଉଦ୍ଧାର କରିପାରିବେ? ତେଣୁ ପ୍ରଭୁ ସମସ୍ତେ ଦେବତାମାନେ ବା ମୁନିମାନେ ତାଙ୍କର ନିଜର ମୁକ୍ତି ପାଇଁ ଚେଷ୍ଟା କରନ୍ତି, ପ୍ରଭୁ ମୁଁ ମୋର ନିଜ ପାଇଁ ଚାହୁଁନାହିଁ, ମୁଁ ଚାହୁଁଛି ସେମାନେ କେମିତି ଉଦ୍ଧାର ହେବେ, ସ୍ୱବିମୁକ୍ତି କାମ. ତେଣୁ ସନ୍ଧ୍ୟା ତେଣୁ ଏଇ ପରଶ୍ରମଟି 45 ଶ୍ଳୋକ ସେ କଥା କହୁଛନ୍ତି ଯେ ନନୁ ଏତେ ସ୍ତ୍ରୀ ସମ୍ଭୋଗାଦି ବି ସୁଖୀ ନ ହେବ ନ କୃପଣାଙ୍କ ତ୍ରାହା ଯଦି ଯଦି ଭଗବାନ କହିବେ ପ୍ରହ୍ଲାଦ ଭାବୁଛ ସେମାନେ କଷ୍ଟରେ ରହିଛନ୍ତି, କୃପଣ ରହୁଛନ୍ତି, ଦୁଃଖ କଷ୍ଟ ପାଉଛନ୍ତି, ନା ସେମାନେ ବହୁତ ଆନନ୍ଦରେ ରହିଛନ୍ତି, ସ୍ତ୍ରୀ ସୁଖ ଇତ୍ୟାଦି କରି ସ୍ତ୍ରୀ ସମ୍ଭୋଗ ଇତ୍ୟାଦି ସୁଖ ପ୍ରାପ୍ତ ହେଇ ଆନନ୍ଦରେ ରହିଛନ୍ତି, ତୁମେ କାହିଁକି ଭାବୁଛ ସେମାନେ କୃପଣ ବା କଷ୍ଟରେ ରହିଛନ୍ତି ବୋଲି? ନା ପ୍ରଭୁ, जान मैथुनादि गृहमेदि सुखमितुच्छम कंडू यनेन करयोरिव दुख दुखम तृप्यन्ति नेव रूपणा बहु दुख भाज कंडू दिवन मनसीजम विसहेत धीर तुम ये श्लोक कहते जन मैथुनादि गृहमेदि सुखमितुच्छम भौतिक जगत रे मैथुन सुखटा सब श्रेष्ठ सुख भी कह जाए तेणु ये जो मैथुन सुख ये गृहमेदि ये गृहस्थर प्रकृत गृहस्थर एक सुख गृहमेदि जो मैंने गृहस्थ आश्रम जो रही भगवान सेवार निजुक्त नाती गृहमेदि कह जाए से कमी स्त्री संपर्क आनंद प्राप्त होती जीवन बीती जाए गृहमेदि सुख ये सुख हूँ बहुत तुच्छ सुख प्रहलाद कहते बहुत तुच्छ सुख कहीं कह प्रहलाद कमी भाव तुच्छ सुख तेत झगड़ा चलती के सब ना कंडू एने कर दुख दुख प्रभु ये सुखटा किभली भाव जदि छोट पा पांच वर्ष पा सब ज्ञान तक रही साधारण छोट पाने मैथुन विषय धारणा न थाए बुझीपारती ना कि ये प्रहलाद महाराज भगवान भक्त सब ज्ञान तक रही तेणु से कहते ये सुख प्रभु मुझे जाणी कि सुख ये कौन सुख ना कंडू एने कर सुख दुख हाथ में जी कंडू हो कुंडई हो कुंडई दे जो सुख से सुख से कारण तापर दुख आसत रक्त बाहर पूज बाहर से दुख दुख पाए से तेणु ये मैथुन सुख से तृप्यंती निहकृपणा दुख पाइले केवल तृप्ति पाती ना आधिक रु अधिक ये यौन उपभोग करने चाहती बहुत दुख बाहर बहुत प्रकार दुख पाइले से लगि रहती आम से विस्तार कर समस्त अभिज्ञता थी किभली भाव रही तेणु कंडू जीवन मानसिक विषय तो धीर कंडू जीवन ये प्रकृत में ये सुख तुच्छ सुख किंतु प्रभु यू समस्ते सहय करें ना ये जो उपस्थ बेग यहाँ गोटे बेग रही समस्त सहय करें केवल आपण जो मैंने कृपा प्राप्त होती विषहेत से सही पारे से धीर व्यक्ति से सही पारे ना अन्य सही पारे ना आपण कृपा ना से बेग को सही पारे ना तेणु प्रभुपाद महाराज कहते प्रभुपाद महाराज यमुनाचार्य गोटे उक्ति को उद्धार करमुनाचार्य जन राजा थे से रामानुज गुरु यमुनाचार्य राजा थे कि भक्त होगला जो भगवान सेवार निजुक्त रही जो आनंद प्राप्त होती अनुभव से व्यक्त कर जदवधि मम चेत कृष्ण पदार विंदे नवनव रस धाम धाम नियोज्यं तंग रंतुम आसी तदवधि बत नारी संगमे स्मर्ज्यमाणे भवती मुख विकार सुष्ठु निष्टिवन जदवधि जो समय प्रभु प्रार्थना करसन भगवान को मम चेत कृष्ण पदार विंदे आपण पाद पद्मरे मोर मनटे रही नवनव रस धामी धामन्यु जंग तंग रंतुम आसी नुआ नुआ रस मुझे प्राप्त होती मोर आनंद सागर बढ़ी बढ़िका जाऊँ कि प्रभु से ही समय तदवधि मत नारी संगमे पूर्व राजा थे बहुत स्त्री संग कर से सब जी मन पड़ा स्मर्ज माने से बहुत मुखर विकार आसी जातृष्णा आसूची भगवती मुख विकार सुष्ठु तक क्षेप पकड़ा इच्छा हो चिंतार निष्ठु निष्ठिवान चली भाव जो मैंने भक्ति मार्ग अग्रसर हमारी ये तुच्छ सुख त्याग कर दिखते बहुत सहज त्याग कर दिखते जौन सुख को सन्यास नहीं जाती स्त्री सुख त्याग बानप्रस्त नहीं जाती सन्यास नहीं जाती तेणु से गोटे उन्नतर सुख प्राप्त होती जो कि नीचतर सुख को त्याग कर दिखती तेणु ता परश्लोक कहते जे ननु ननु ब्राह्मणानां तावन् मौनादिभिः मुख्य साधनैः स्वतैव सिद्धैः मुख्योपि स्वतैव सिद्ध तत्र मौनति। यदि भगवान कहिबे प्रहलाद जो मैंने ब्राह्मण अच्छा तांकर जो विभिन्न प्रकार रही दसटी अपवर्ग मार्ग रही मुक्तिर मार्ग रही स्वतः सिद्ध हो मोर कृपा करिया कौन दरकार ना प्रभु जया श्री सीताराम सम्मान जो कि प्रभु मौन व्रत श्रुत तपो धयन स्वधर्म व्याख्या रहो जप समाधाय अपवर्ग्या प्रायः परम पुरुषते तु अजितेन्द्रियाणां वार्ता भवन्त्युतो नवात्र तु दम्भिकानां। ये दसटी होची अपवर्गर रास्ता भौतिक जगतर उद्धार पाई ये सब रास्ता रही अपवर्ग रास्ता भौतिक जगत पवर्ग बोली कह जाए पवर्ग कहले प फ व भ म ये पांचटी अक्षर को पवर्ग कह जाए ये भौतिक जगत होची पवर्ग ये समस्त परिश्रम करती परिश्रम कले पटर फेण बाहर एवं एत परिश्रम कले सबकि व्यर्थ हो जाए एवं समस्त सब समय भय थाए भरे भय एवं अंतिम हूँ पवर्ग हूँ मृत्यु मृत्यु भगवान कहले भगवद गीतार मृत्यु सर्वहरसाम मृत्यु रूप से मुस्तर सबकि हरण करनी ये पवर्ग रास्ता आर विपरीत रास्ता हूँ अपवर्ग रास्ता जो भी यह सबू दुख न थाए मुक्तिर रास्ता से अपवर्ग रास्ता भगवत धाम को जीवापी ये रास्ता अपवर्ग रास्ता भी कह जाए तेणु ये अपवर्ग रास्तार मार्ग कौन कौन रही ना मौन मौन रहा जीवार बेग रही जीवार बेग बंद करने मौन व्रत मौन गोटे गोटे तपस्या वाचिक तपस्या मानसिक तपस्या सब रही मौनवती तपस्या व्रत विभिन्न प्रकार व्रत रही एकादशी इत्यादि व्रत रही श्रुत वैदिक ज्ञान मध्यम जड़े ये ज्ञान प्राप्त हेले से मुक्ति प्राप्त होगा युक्त योग्य हो जाए मौन व्रत श्रुत तप विभिन्न प्रकार तपस्या रही आम शुणुचे हिरण्याक्ष तपस्या करुले तपस्या करते बर प्राप्त होते तेणु अध्ययन शास्त्र अध्ययन करवा अध्ययन स्वधर्म स्वधर्म वर्णाश्रम धर्म जो रही ब्रह्मचारी गृहस्थ वानप्रस्थ सन्यास ये सब ब्रह्मचारी धर्म सब रही स्वधर्म व्याख्या शास्त्र व्याख्या आम बर्तमान शास्त्र व्याख्या करुचे ये कीर्तन होची भगवान कथा कीर्तन होची शास्त्र व्याख्या रहो निर्जन स्थान रे वास करिबा ये मध्ये गोटे अपवर्ग रास्ता जप भगवान नाम जप करिबा मंत्र उच्चारण करिबा हरे कृष्णा 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 हरे 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 राम 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 हरे हरे भगवद गीतार भगवान कहले यज्ञानाम जप यज्ञस्मि ये जप हूँ गोटे यज्ञ ये श्रेष्ठ यज्ञ तेणु जप समाधाय समाधिस्थ हवा अष्टांग योग मार्ग समाधि रही गोटे मार्ग मान अष्टांग योग पद्धति रही समाधि ये हूँ अपवर्ग्या ये हूँ भौतिक जगतर उद्धार होगापी ये दसटी मार्ग रही दसटी अपवर्ग्या रही किंतु प्रभु प्राय परम पुरुष ते तु अजितेन्द्रियाण किंतु प्रभु जो मैंने जितेन्द्रिय नुहति अजितेन्द्रिय इंद्रिय मान जो मैंने जीति ना से मैंने वार्ता भवंती तो न वार्ता तो दामिका नाम ये सब को नहीं से मैंने व्यवसाय करती आजिकल आम देखा बहुत कथा प्रवचक रोचे पैसा देने आम जीव ये टाँग देने जीव रही सब वार्ता भवंती ये सब निजर जीवन पोषण करने सब व्यवहार करती भगवान प्राप्त होगापी ये व्यवहार करती ना जो मैंने दाम्भिक जो मैंने अजितेन्द्रिय जो मैंने इंद्रिय को जीति ना तेणु प्रभुपाद महाराज अनेक लोक अच्छा जो मैंने सप्ताह मध्य दिने मौन रहा व्रत अवलंबन करती वैष्णव मैंने कि व्रत पालन करती ना मौन शब्दर अर्थ हूँ मूर्खों भाई कथा न कहवा भगवान कथा कहवाटा ही मौन मौनता भगवान कथा कहवे जीवार सार्थकता रही बुद्धि सार्थकता रही सबकिछ सार्थकता रही भगवान सेवारे तेणु चैतन्य महाप्रभु उपदेश देते कीर्तनीय सदा हरि ସବୁବେଳେ ଭଗବାନଙ୍କର ନାମ କୀର୍ତ୍ତନ କରିବା ପାଇଁ କହିଛନ୍ତି। ଦିନ ଭିତରେ ଚବିଶ ଘଣ୍ଟା ଭଗବାନଙ୍କ ମହିମା କୀର୍ତ୍ତନ କରିବା ଉଚିତ। ଏପରି ଯେଉଁମାନେ କରନ୍ତି ସେମାନଙ୍କ ପକ୍ଷରେ ମୌନ ରହିବାର କୌଣସି ପ୍ରଶ୍ନ ଉଠୁନାହିଁ। ତେଣୁ ଏଠି କହୁଛନ୍ତି ପ୍ରଭୁପାଦ ମହାରାଜ, ମୁକ୍ତିର ଦଶଟି ପନ୍ଥା ବା ମୁକ୍ତି ପଥରେ ଉନ୍ନତି ସାଧନ ପାଇଁ ଯେଉଁ ଦଶଟି ପନ୍ଥା ବିଷୟରେ ଏଠାରେ କୁହାଯାଇଛି, ତାହା ସବୁ ଭଗବତ ଭକ୍ତଙ୍କ ପାଇଁ ନୁହେଁ। ଏ ସାଧାରଣ ଅନ୍ୟମାନେ ଏଇଟାକୁ ଗ୍ରହଣ କରନ୍ତି ଭଗବାନଙ୍କ ଭକ୍ତଙ୍କ ପାଇଁ, ଏବଂ ଭଗବାନଙ୍କ ସେବାରେ ସେମାନେ ସବୁକିଛି ପ୍ରାପ୍ତ ହୋଇଯିବେ, ତାଙ୍କ ପାଇଁ ଅଲଗା କିଛି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ତେଣୁ ଏଇଭଳି ଭାବରେ ଆହୁରି ରହିଛି ପଚାଶତମ ଏଇ 45 ଶ୍ଳୋକ 46 ଶ୍ଳୋକ କହିଲେ ଆମେ ଆହୁରି 4 ଶ୍ଳୋକ ରହିଛନ୍ତି। ତେଣୁ ଏଇଭଳି ଭାବରେ ସ୍ତୁତି କଲା ପରେ ନାରଦ ମୁନି କହୁଛନ୍ତି ଯେ ଏତାବତ୍ ବର୍ଣ୍ଣିତ ଗୁଣ ଭକ୍ତ୍ୟା ଭକ୍ତେନ ନିର୍ଗୁଣ ପ୍ରହ୍ଲାଦଂ ପ୍ରଣତଂ ପ୍ରୀତୋ ଯତ୍ ମନ୍ୟୁରଭାସତ। ଭଗବାନଙ୍କର କ୍ରୋଧ ଶାନ୍ତ ହୋଇପାରୁନଥିଲା। ବ୍ରହ୍ମା ଆଦି ଆମେ କହିଛେ ସେଇଟା ଆଗରୁ ଦେବତାମାନେ ସ୍ତୁତି କଲେ ମଧ୍ୟ ତାହା ସେ ଶାନ୍ତ ହୋଇପାରୁନଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜ ଯେତେବେଳେ ଏଇଭଳି ଭାବରେ ସ୍ତୁତି କଲେ, ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ଏତାବତ୍ ବର୍ଣ୍ଣିତ ଗୁଣ ଭଗବାନଙ୍କର ଗୁଣ ସବୁ ରହିଛି, ଏଇଭଳି ଭାବରେ ଅନେକ ଗୁଣ ରହିଛି, ସେ ସେହିପାରିବ ନାହିଁ ଭଗବାନଙ୍କ ଗୁଣ। ତେଣୁ ଭକ୍ତ୍ୟା ଭକ୍ତେନ ନିର୍ଗୁଣ, ଭଗବାନଙ୍କର ଏହିସବୁ ଗୁଣ ବୁଝିବା ପାଇଁ ଇଏ ନିର୍ଗୁଣ, ଏ ଭୌତିକ ଜଗତର ଗୁଣ ନୁହଁ। ଭୌତିକ ଜଗତ ଗୁଣ ହେଉଛି ସତ୍ୱରଜତମ, କିନ୍ତୁ ଭଗବାନଙ୍କର ଗୁଣ ହେଉଛି ନିର୍ଗୁଣ ଏ ତ୍ରିଜଗତର ଉର୍ଦ୍ଧ୍ୱରେ। ସେଥିପାଇଁ ତାଙ୍କର ଗୋଟିଏ ନାଁ ହେଉଛି ଉତ୍ତମ ଶ୍ଳୋକ, ଉଦ୍ଗତ ତମଜସ୍ୟ, ଏ ତମ ଗୁଣର ଉର୍ଦ୍ଧ୍ୱରେ ଭଗବାନଙ୍କର ଗୁଣ ନିର୍ଗୁଣ। ତେଣୁ ଏ ଭକ୍ତି ମାଧ୍ୟମରେ ଭକ୍ତ ଏଇଟାକୁ ଜାଣିପାରେ, ଅନ୍ୟ କେହି ଜାଣିପାରନ୍ତି ନାହିଁ ଭଗବାନଙ୍କୁ। ତେଣୁ ପ୍ରହ୍ଲାଦଂ ପ୍ରଣତଂ ପ୍ରୀତୋ, ପ୍ରହ୍ଲାଦ ଏଇଭଳି ଭାବରେ ସ୍ତୁତି କଲା ପରେ ଭଗବାନ ପ୍ରୀତ ହୋଇଗଲେ, ଆନନ୍ଦ ହୋଇଗଲେ। ଯତ୍ ମନ୍ୟୁ ଅଭାସତ, ତେଣୁ ସେ ତାଙ୍କର କ୍ରୋଧ, ଯତ୍ ମନ୍ୟୁ ତାଙ୍କ କ୍ରୋଧ ସମ୍ବରଣ କଲେ, ଯତ ମନ୍ୟୁ କ୍ରୋଧ ସମ୍ବରଣ ହେଲା ଏବଂ ଅଭାସତ ବର୍ତ୍ତମାନ କହିଲେ, ଭଗବାନ କହିବେ ନୃସିଂହଦେବ ପୁତ୍ରକୁ ନେଇ ପ୍ରହ୍ଲାଦଙ୍କୁ ନେଇ କୋଳରେ ବସାଇବେ। ପ୍ରହ୍ଲାଦ କୋଳରେ ବସାଇ ବହୁତ ଆନନ୍ଦ ଅନୁଭବ କରୁଛନ୍ତି। ଆଜି ଆମର ଶ୍ରୀ ଶ୍ରୀମନ୍ତ ଗୌରବ ଗୋସ୍ୱାମୀ ମହାରାଜ କହନ୍ତି ଭଗବାନଙ୍କର ଲୋଭ ଆରମ୍ଭ ହେଲା ସେଇଠୁ। ଭଗବାନ ନୃସିଂହଦେବ ଯେ ପ୍ରହ୍ଲାଦଙ୍କୁ କୋଳରେ ବସାଇଛନ୍ତି, ସେହି ସମୟରେ ତାଙ୍କର ଲୋଭ ଆସିଲା, କେତେ ଆନନ୍ଦ ମୁଁ ପ୍ରାପ୍ତ ହେଉଛି ପ୍ରହ୍ଲାଦଙ୍କୁ କୋଳରେ ବସାଇ। କିନ୍ତୁ ପ୍ରହ୍ଲାଦ କି ଆନନ୍ଦ ପ୍ରାପ୍ତ ହେଉଛନ୍ତି ମୁଁ ଜାଣିପାରୁନାହିଁ। ଏ ଦୁଇ ପ୍ରକାର ଆନନ୍ଦ ରହିଛି, ଗୋଟେ ବିଷୟ ଆନନ୍ଦ ଆଉ ଗୋଟେ ଆଶ୍ରୟ ଆନନ୍ଦ। ଭଗବାନ ହେଉଛି ଆନନ୍ଦର ବିଷୟ, ତେଣୁ ତାଙ୍କୁ ଆଶ୍ରୟ କରି ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭକ୍ତମାନେ, ସେ ଆନନ୍ଦ କିଭଳି ଭାବରେ ଭଗବାନଙ୍କର ଲୋଭ ଜାତ ହେଲା, କାରଣ ଭଗବାନଙ୍କର ପିତା କେହି ନାହାନ୍ତି, ସେ ଖମ୍ବରୁ ଆସିଛନ୍ତି। ତେଣୁ ତ୍ରେତା ଯୁଗରେ ଯେତେବେଳେ ଭଗବାନ ଆସିଲେ, ରାମଚନ୍ଦ୍ର ଉପରେ ଆସିଲେ ମର୍ଯ୍ୟାଦା ପୁରୁଷୋତ୍ତମ, ସେ ତାଙ୍କ ପିତାମାତାଙ୍କୁ ଆଶ୍ରୟ କରି ଆସିଲେ, ଦଶରଥ କୌଶଲ୍ୟା ମାଆଙ୍କୁ ଆଶ୍ରୟ କରି ଆସିଲେ, ତେଣୁ ପୁତ୍ରର ସୁଖ ସେ ଅନୁଭବ କଲେ। କିନ୍ତୁ ତଥାପି ଭଗବାନଙ୍କର ପୁଣି ଆଉ ଗୋଟେ ଲୋଭ ଆସିଲା, ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ ଗ୍ରିଡ଼, ଦିବ୍ୟ ଲୋଭ, ସାଧାରଣ ଲୋଭ ନୁହଁ। ତେଣୁ ଆମର ଶ୍ରୀ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କଥା କହୁଥିଲେ, ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏକ ପତ୍ନୀ ବ୍ରତ ଧାରଣ କରିଥିଲେ। ତେଣୁ ସେ ଯେତେବେଳେ ଯାଉଥିଲେ ଦଣ୍ଡକାରଣ୍ୟରେ, ମୁନି ଋଷିମାନେ ସମସ୍ତେ ଚାହୁଁଥିଲେ ତାଙ୍କ ସଙ୍ଗ ପ୍ରାପ୍ତ ହେବା ପାଇଁ। ତେଣୁ ତାଙ୍କର ଯଦିଓ ସେ ମର୍ଯ୍ୟାଦା ପୁରୁଷୋତ୍ତମ, ତେଣୁ ସେ ଏକ ପତ୍ନୀରୁ ଅଧିକ ପତ୍ନୀ ଗ୍ରହଣ କରିପାରିବେ ନାହିଁ। ଯଦି ସେମାନେ ପତ୍ନୀ ସ୍ତ୍ରୀ ନଥିଲେ, ପୁରୁଷ ଥିଲେ, କିନ୍ତୁ ପୁରୁଷ ଏବଂ ସ୍ତ୍ରୀ ହେଉଛି ଆମର ଲିଙ୍ଗ ଦେହ, ପ୍ରକୃତ ଆମ ଆତ୍ମାର କୌଣସି ସେସବୁ ଲିଙ୍ଗ ଦେହ ନଥାଏ। କିନ୍ତୁ ଯାହା ବି ହେଉ, ସେ କହିଲେ ଠିକ୍ ଅଛି, ତୁମକୁ କେବଳ ମୌନ ରହିଲେ, ମାନେ ସମ୍ମତି ପ୍ରଦାନ କଲେ, ମୌନ ସମ୍ମତି ଲକ୍ଷଣ। ତେଣୁ ପରଜନ୍ମରେ ଭଗବାନ ଆସିଲେ, କୃଷ୍ଣ ରୂପରେ ଆସିଲେ, ଦ୍ୱାପର ଯୁଗରେ ଆସି ବହୁ ପତ୍ନୀ ଗ୍ରହଣ କଲେ। ବୃନ୍ଦାବନରେ ଶତକୋଟି ଗୋପୀଙ୍କ ସହିତ ସେ ରାସ ଲୀଳା କଲେ, ଏ ତାଙ୍କର ଲୋଭ ଥିଲା। କିନ୍ତୁ ଭଗବାନ କୃଷ୍ଣ ରୂପରେ ମଧ୍ୟ ତାଙ୍କର ଲୋଭ ସେ ସେଇ ପାରିଲା ନାହିଁ। ତେଣୁ ତାଙ୍କର ପୁଣି ଆଉ 3 ଲୋଭ ଜାତ ହେଲା, ଏ ମହାପ୍ରଭୁଙ୍କର ଲୀଳାରେ ଆସିବ ସେ କଥା। ଚେତନ ଚରିତା ମଧ୍ୟ ବର୍ଣ୍ଣନା କରାଯାଇଛି, ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା, ସ୍ୱାଦ୍ୟୋ ହେନାଦ୍ଭୁତ ମଧୁରିମା କିଦୃଶଂ ବା ମଧ୍ୟ, ସୌଖ୍ୟଂ ଚାଷ୍ୟଂ ମଧୁନୁଭବତ୍ କିଦୃଶଂ ବ୍ୟତି ଲୋଭାତ୍ ତଦ୍ଭାବାଢ଼୍ୟ ସମଧନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ। ଏ ଭଗବାନଙ୍କ ଲୋଭ ଆସିଲା, ତିନୋଟି ଲୋଭ, ରାଧାଙ୍କର ପ୍ରଣୟ ମହିମା ପ୍ରେମ ଯେଉଁ କରୁଛନ୍ତି ଭଗବାନଙ୍କୁ ସେଇଟା କିଭଳି ଭଗବାନ ଜାଣିପାରୁନାହାନ୍ତି, କୃଷ୍ଣ ପ୍ରେମ ସେ କ'ଣ ଦେବେ, ସେ ତ ନିଜେ ଜାଣିପାରୁନାହାନ୍ତି, ତେଣୁ ସେ କ'ଣ କୃଷ୍ଣ ପ୍ରେମ ଦେବେ। ଏବଂ ସ୍ୱାଦ, ଯେଉଁ ପ୍ରେମର ଯେଉଁ ସ୍ୱାଦ ଆସ୍ୱାଦନ କରୁଛନ୍ତି ସେଇଟା କିଭଳି ଭାବରେ ଭଗବାନ ଜାଣିପାରୁନାହାନ୍ତି, ଏବଂ ଏଇ ଆସ୍ୱାଦନ କରି ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ସେଇଟା କିଭଳି ଭାବରେ ରାଧାରାଣୀ, ବିଶେଷ ଭାବରେ ରାଧାରାଣୀଙ୍କର ମହିମାକୁ ସେ ଜାଣିବା ପାଇଁ ଚାହୁଁଛନ୍ତି। ତେଣୁ ମହାପ୍ରଭୁ ରୂପରେ ଆସିଲେ, କଳିଯୁଗରେ ଆସିଲେ ମହାପ୍ରଭୁ, ଏ ରାଧାରାଣୀଙ୍କର ଭାବକୁ ଚୋରି କରିକି ଆଣିକି ଆସିଲେ, ସେ ତିନୋଟି ବାଞ୍ଛା ସେ ପୂରଣ କଲେ। ଏଇଭଳି ଭାବରେ ବହୁତ ତଥ୍ୟ ରହିଛି, ଆମେ ଖାଲି ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ଯାହା ହଉ, ବର୍ତ୍ତମାନ ନୃସିଂହଦେବ ବହୁତ ଆନନ୍ଦରେ କହୁଛନ୍ତି ପ୍ରହ୍ଲାଦଙ୍କୁ, ବତ୍ସ ଶ୍ରୀ ଭଗବାନ ଉଚ ପ୍ରହ୍ଲାଦ ଭଦ୍ରଂ ଭଦ୍ରଂ ତେ ପ୍ରୀତୋହଂ ତେ ଅଶ୍ରୋତ୍ତମ, ତୁମର ମଙ୍ଗଳ ଭଦ୍ରଂ ଭଦ୍ରଂ ଦୁଇଥର କହିଦେଲେ ପ୍ରଭୁ ଭଗବାନ, ଏତେ ଆନନ୍ଦ ହେଇଯାଇଛନ୍ତି ପ୍ରହ୍ଲାଦଙ୍କ ଉପରେ। ତେଣୁ ପ୍ରୀତୋହଂ, ମୁଁ ତୁମ ଉପରେ ବହୁତ ପ୍ରୀତ ହେଇଯାଇଛି। ପ୍ରକୃତରେ ଆମ ମାନବ ଜନ୍ମ ସଫଳ ହେବ ଯଦି ଆମେ ଭଗବାନଙ୍କୁ ସନ୍ତୋଷ ବିଧାନ କରିପାରିବା। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ସେ କଥା, ଯେ ସ୍ୱକର୍ମଣା ତମେ ବ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦନ୍ତି ମାନବ, ଆମର ନିଜ କର୍ମ ଦ୍ୱାରା ଯଦି ଭଗବାନଙ୍କୁ ଅର୍ଚ୍ଚନା କରାଗଲା, ସେଥିରେ ଭଗବାନ ସନ୍ତୁଷ୍ଟ ହୋଇଗଲେ, ତାହେଲେ ଆମେ ସିଦ୍ଧି ପ୍ରାପ୍ତ ହୋଇଯିବା। ତେଣୁ ଭଗବାନ କହୁଛନ୍ତି ତେ ଅସୁରୋତ୍ତମ, ଏ ଅସୁର ଶ୍ରେଷ୍ଠ। ପ୍ରହ୍ଲାଦ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ପ୍ରହ୍ଲାଦ ଶାସ୍ତ୍ରୀ ଦୈତ୍ୟାନାମ, ଦୈତ୍ୟମାନେ ସାଧାରଣତଃ ଅସୁରମାନେ ଭଗବାନଙ୍କର ଭକ୍ତ ନୁହନ୍ତି, କିନ୍ତୁ ଇଏ ହେଉଛନ୍ତି ବିଲକ୍ଷଣ, ଖାଲି ଯେ ଭକ୍ତ ତାହା ନୁହଁ, ଭକ୍ତ ଶ୍ରେଷ୍ଠ। ତେଣୁ ଅସୁରୋତ୍ତମ ବୋଲି କହିଲେ, ବରଂ ବୃଣିଶ୍ୱ ଅଭିମତଂ, ଯେଉଁ ବର ପ୍ରାପ୍ତ ହେବା ପାଇଁ ହିରଣ୍ୟକଶିପୁ ବହୁତ କାଳ ଧରି ତପସ୍ୟା କରିଥିଲେ, ଆଜି ପ୍ରହ୍ଲାଦ କୌଣସି ବର ପାଇଁ କୌଣସି ତପସ୍ୟା କରିନାହାନ୍ତି, କେବଳ ଭଗବାନଙ୍କର ସେବା କରିଛନ୍ତି, କିଛି ପାଇବା ପାଇଁ ନୁହଁ। ସେ କହିବେ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ଆଜି ସଂକ୍ଷେପରେ କହିଦେବା ସେ ଦଶମ ଅଧ୍ୟାୟଟି, ଆପଣ ଶୁଣୁଛନ୍ତି ଏତେ ଦିନ, ତେଣୁ ଅନ୍ତିମ କଥାଟି ସାରିଦେବା, ଶେଷ କରିବା। ତେଣୁ ସେଠି ସେ କହିବେ, ବରଂ ବୃଣିଶ ଅଭିମତଂ, ଭଗବାନ ତାକୁ ପ୍ରଲୋଭନ ଦେଖାଉଛନ୍ତି। ପ୍ରହ୍ଲାଦ ହିରଣ୍ୟକଶିପୁ ଭାବୁଥିଲେ ମୋର ଯାହା କାମନା ଥିଲା ସବୁ ପ୍ରାପ୍ତ ହୋଇଗଲି ବ୍ରହ୍ମାଙ୍କଠାରୁ, କିନ୍ତୁ ପ୍ରହ୍ଲାଦଙ୍କର କୌଣସି କାମନା ନାହିଁ, ଭୌତିକ କାମନା କିଛି ନାହିଁ, କିନ୍ତୁ ଭଗବାନ ପ୍ରଲୋଭନ ଦେଖାଉଛନ୍ତି, ପ୍ରହ୍ଲାଦ ନିଅ କିଛି ବର, ମୋଠ ନିଅ, ବରଂ ବୃଣିଶ ଅଭିମତଂ, କାମ ପୁରସ୍ମି ଅହଂ ନୁଣା, ମନୁଷ୍ୟମାନଙ୍କର ସମସ୍ତ କାମନା ମୁଁ ପୂରଣ କରେ। ଉପନିଷଦରେ ବର୍ଣ୍ଣନା କରାଯାଇଛି, ଏକ ବହୁନାମକ ବିଧଦାତି କାମ ଭଗବାନ, ଏବଂ ଜୀବ ଭିତରେ ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, ନିତ୍ୟ ନିତ୍ୟାନାମ, ଆମେ ହେଉଛେ ବହୁ ବଚନରେ କୁହାଯାଉଛି, ଏବଂ ଭଗବାନ ହେଉଛନ୍ତି ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ଚେତନ ଚେତନ ନାମ, କିନ୍ତୁ ଭଗବାନ ଏବଂ ଜୀବ ଭିତରେ ତଫାତ୍ ହେଉଛି ଯେ ଏକ ବହୁନାମ ଯେଉଁ ବିଧଦାତି କାମ ଭଗବାନ ଏକ, ଆମେ ହେଉଛେ ବହୁତ ଅନନ୍ତ ରହିଛେ ଆମେ, କିନ୍ତୁ ଆମେ ସମସ୍ତଙ୍କର କାମନା ସେ ପୂରଣ କରନ୍ତି, ନ ମାଗିଲେ ମଧ୍ୟ ଭଗବାନ ପ୍ରଦାନ କରନ୍ତି, ଆଉ ଯଦି ଭଗବାନ ପ୍ରୀତ ହୋଇଯାଇଛନ୍ତି ତାଙ୍କୁ ଯଦି ମାଗିବା ସେ କ'ଣ ନ ଦେବେ, ବହୁତ କଥା ରହିଛି ଆଗତ ବର୍ଣ୍ଣନା କରାଯାଇଛି। ଯଦିଓ ଭଗବାନ ତସ୍ୟ ତୀର୍ଥପଦଂ କିମ୍ବା ଦାସାନାମ ଅବଶିଷ୍ୟତେ, ଭଗବାନଙ୍କର ଭକ୍ତଙ୍କର କୌଣସି ଅଭିଳାଷ ନଥାଏ, କାରଣ ଭଗବାନ ସବୁକିଛି ପୂରଣ କରିଦିଅନ୍ତି। ବହୁତ ଶ୍ଳୋକ ଅଛନ୍ତି, ଆମେ ସେଇଟାକୁ ଯିବାନି, ସେ କଥା କହିବା ନାହିଁ, ଖାଲି ଏତିକି କହିବା ଯେ ଭଗବାନ ପ୍ରଲୋଭନ ଦେଖାଇଲେ ପ୍ରହ୍ଲାଦଙ୍କୁ, ପ୍ରହ୍ଲାଦ ନିଅ, ଆମର ଭକ୍ତମାନେ ମଧ୍ୟ ଭକ୍ତି ଲାଇନ୍ରେ ରହିକରି ମଧ୍ୟ ସବୁବେଳେ ଚିନ୍ତା କରୁଛନ୍ତି, ଏଇଟା ପାଇବି ସେଇଟା ପାଇବି ସେଇଟା ପାଇବି ସେଇଟା ପାଇବି, ହଜାର ଚିନ୍ତା ତାଙ୍କର ରହିଛି, କିନ୍ତୁ ଇଏ ପ୍ରହ୍ଲାଦ ଭକ୍ତ ଶ୍ରେଷ୍ଠ, କୌଣସି କାମନା ନାହିଁ, ଭଗବାନ କହିଲେ ମଧ୍ୟ କହୁଛନ୍ତି କହିବେ ଦଶମ ଅଧ୍ୟାୟରେ କହିବେ, ପ୍ରଭୁ ନା ମୁଁ ସବୁକି ସମସ୍ତଙ୍କର ବର ପୂରଣ କରିପାରିବି, କାମସ୍ମି ମୁଁ ସମସ୍ତଙ୍କର କାମନା ପୂରଣ କରିପାରିବି, ମନୁଷ୍ୟମାନଙ୍କର ମାମ ପ୍ରିଣତ ଆୟୁ ଆୟୁକ୍ମ ଦର୍ଶନଂ ଦୁର୍ଲଭଂ ହିମେ ଦୁଷ୍ଟ ମାଂ ନ ପୁନର୍ଜନ୍ତୁ ରାତ୍ମାନଂ ତପ୍ତୁ ମହରତି। ହେ ପ୍ରହ୍ଲାଦ, ତୁମେ ଦୀର୍ଘଜୀବୀ ହୁଅ, ମୋତେ ପ୍ରସନ୍ନ ନ କରି କେହି ମୋତେ ଜାଣିପାରନ୍ତି ନାହିଁ ବା ଉପଲବ୍ଧି କରିପାରନ୍ତି ନାହିଁ, କିନ୍ତୁ ଯିଏ ମୋତେ ଦର୍ଶନ କରିଛି ବା ମୋତେ ପ୍ରସନ୍ନ କରିଛି ତାକୁ ଆଉ ନିଜର ସନ୍ତୋଷ ବିଧାନ ପାଇଁ ଶୋକ କରିବାକୁ ହୁଏ ନାହିଁ। ଏଇଭଳି ଭାବରେ ଭଗବାନ ବହୁତ ପ୍ରଲୋଭନ ଦେଖେଇବେ। ପ୍ରିଣନ୍ତି ଇହତମାଂ ଧୀରା ସର୍ବଭାବେନ ସାଧବ ଶ୍ରେୟସ୍କାମା ମହାଭାଗ ସର୍ବସା ମାସିସାଂ ପତି। ସବୁକିଛି ମୁଁ ଦେଇପାରିବି। ପ୍ରିଣନ୍ତି ଇହତମାଂ ଧୀରା ହେ ପ୍ରହ୍ଲାଦ ତୁମେ ମହାଭାଗ୍ୟବାନ। ଯେଉଁମାନେ ଅତ୍ୟନ୍ତ ଜ୍ଞାନୀ ଉନ୍ନତ ସେମାନେ ସର୍ବତ ଭାବେ ମୋର ପ୍ରସନ୍ନତା ବିଧାନ କରିବା ପାଇଁ ଚେଷ୍ଟା କରନ୍ତି, କାରଣ ମୁଁ ହିଁ ସମସ୍ତଙ୍କର ସମସ୍ତ ବାସନ ପୂର୍ଣ୍ଣ କରିପାରେ। ଏଇଭଳି ଭାବରେ ଭଗବାନ ପ୍ରହ୍ଲାଦଙ୍କୁ ବହୁତ ପ୍ରଲୋଭନ ଦେଖେଇଲେ ଯେ ବର ମୋଟର ଗ୍ରହଣ କର। ନାଳଦେବ କଥା ଯେତେବେଳେ କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ସେ କହୁଛନ୍ତି ଏବଂ ପ୍ରଲୋଭ୍ୟମାନପି ବରେଇ ଲୋକ ପ୍ରଲୋଭନେଇ ଏକାନ୍ତି ତତ୍ ଭଗବତୀ ନୈଚ୍ଛତ୍ ତାନ୍ ଅଶ୍ରୋତ୍ତମ। ଯୁଧିଷ୍ଠିର ମହାରାଜ ମଧ୍ୟ ସେଇଭଳି ଭାବରେ ଜଣେ ଭକ୍ତ, ଏବଂ ନାରଦମୁନି ମଧ୍ୟ ସେଇଭଳି ଭାବରେ ଜଣେ ଭକ୍ତ, କାମନାହୀନ ଭକ୍ତ, ତାଙ୍କର କୌଣସି ଅଭିଳାଷ ନଥାଏ। ତେଣୁ ଆଜି ମହାଭାଗବତମାନଙ୍କ ଭିତରେ ମହାଭାଗବତଙ୍କର ଆଲୋଚନା ଚାଲିଛି। ନାରଦମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ପ୍ରହ୍ଲାଦଙ୍କ ବିଷୟରେ, ତେଣୁ ସେ କହୁଛନ୍ତି ଏବଂ ପ୍ରଲୋଭ୍ୟମାନପି ଭଗବାନ ପ୍ରଲୋଭନ ଦେଖାଉଛନ୍ତି, ପ୍ରହ୍ଲାଦ କିଛି ନିଅ, ଗ୍ରହଣ କର, ଗ୍ରହଣ କର, ଯାହା ଚାହିଁବ ତାହା ମୁଁ ଦେବି। ଆମର ସିନା ଭକ୍ତର ସିନା କାମନା ଥିଲେ ସେ ମାଗିବ, ଶୁଦ୍ଧ ଭକ୍ତଙ୍କ କୌଣସି କାମନା ନଥାଏ। ଏ ଭକ୍ତିର ସଂଜ୍ଞା ହେଉଛି ଏଇଟା। ରୂପ ଗୋସ୍ୱାମୀ ତାଙ୍କର ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରିଛନ୍ତି, ଅନ୍ୟାଭିଳାଷତା ଶୂନ୍ୟମ୍, ତାଙ୍କର କୌଣସି ଅଭିଳାଷ ନଥାଏ। ସେ ହେଉଛନ୍ତି ଭକ୍ତ ଶ୍ରେଷ୍ଠ ଭକ୍ତି, ଇଏ ହେଉଛନ୍ତି ଶ୍ରେଷ୍ଠ ଭକ୍ତ ସବୁ, ତାଙ୍କର କୌଣସି ଅଭିଳାଷ ନଥାଏ। ପ୍ରଭୁ ଏଇଟା ମୋତେ ଟିକେ ଦେଇଦିଅନ୍ତୁ, ଆମର ହଜାର କାମନା ଆସିଯିବ, ପ୍ରଭୁ ମୋତେ ଏଇଟା ଟିକେ ଦେଇଦିଅନ୍ତୁ, ମୋତେ ଦରକାର ଅଛି ଏଇଟା। କିନ୍ତୁ ଶୁଦ୍ଧ ଭକ୍ତଙ୍କର କୌଣସି କାମନା ନଥାଏ। ଏବଂ ପ୍ରଲୋଭ୍ୟମାନପି ବରେଇ ଲୋକ ପ୍ରଲୋଭନେଇ, ବରେଇ ଯେତେ ବର ଚାହେଁ ମୁଁ ଦେଇଦେବି, କିଛି ଅସୁବିଧା ନାହିଁ, ଏମିତି କିଛି ନାହିଁ ଭଗବାନ ଦେଇ ନପାରିବେ। ମୁକ୍ତି ଦଦାତି କରିଛି ସମାନ ଭକ୍ତି ଯୋଗମ୍, ଭଗବାନ ଆମର ଏଇ କଥା ଆସିବ ପଞ୍ଚମ ସ୍କନ୍ଧରେ, ଏ ଋଷଭଦେବ କଥା କହୁଛନ୍ତି, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦେବେ। ଏ ଭୌତିକ ଜଗତରେ ଯାହା ଐଶ୍ୱର୍ଯ୍ୟ ରହିଛି ତାଠାରୁ ଉର୍ଦ୍ଧ୍ୱ ହେଉଛି ମୁକ୍ତି ପ୍ରାପ୍ତ ହେବା। ଭୌତିକ ଜଗତର ଆନନ୍ଦ ଠାରୁ ଅଧିକ ହେଉଛି ବ୍ରହ୍ମ ଆନନ୍ଦ, ଚିତ୍ ଜଗତର ଆନନ୍ଦ। ଭୌତିକ ଜଗତରୁ ଭୌତିକ ଜଗତ ତୁଚ୍ଛ ଆନନ୍ଦ, କିଛି ନୁହଁ ତା ତୁଳନାରେ। କିନ୍ତୁ ଭଗବାନ ସେ ମୁକ୍ତିକୁ ବହୁତ ସହଜରେ ପ୍ରଦାନ କରିଦିଅନ୍ତି, କିନ୍ତୁ ଭକ୍ତିକୁ ସହଜରେ ପ୍ରଦାନ କରିପାରନ୍ତି ନା, କରନ୍ତି ନାହିଁ। କିନ୍ତୁ ଆଜି ଭଗବାନ ଭକ୍ତିକୁ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ମୁକ୍ତି ଦଦାତି କରିଛି ସ୍ମରଣ ଭକ୍ତି ଯୋଗମ୍, ଏଇଟା କ'ଣ ଇଏ ହେଇଗଲା ହରି ଭୁ। ତେଣୁ ଏକାନ୍ତିତ୍ୱ ଭଗବତୀ ନୈଚ୍ଛତ୍ ତାନ୍ ଅଶ୍ରୋତ୍ତମ। ଏକାନ୍ତି ଯଦିଓ ଏ ଜଗତର ସମସ୍ତ ସୁଖଭୋଗ କରିବା ପାଇଁ ବର ପ୍ରଦାନ କରିବା ପାଇଁ ତାଙ୍କୁ ପ୍ରଲୋଭିତ କରିବାକୁ ଚାହୁଁଥିଲେ, କିନ୍ତୁ ଶୁଦ୍ଧ କୃଷ୍ଣ ଭକ୍ତ ହୋଇଥିବାରୁ ଏକାନ୍ତକ ଭକ୍ତ, ଏକାନ୍ତକ ଭକ୍ତ କହିଲେ ସେ ଆଉ କିଛି ଦରକାର ନାହିଁ, ଏକମାତ୍ର ଭକ୍ତି। ପ୍ରଭୁ ମୋର ଅନ୍ୟ କୌଣସି କାମନା ନାହିଁ, କେବଳ ମୁଁ ଆପଣଙ୍କ ସେବାରେ ମଧ୍ୟ ରହିବା ପାଇଁ ସେ ପ୍ରାର୍ଥନା କରନ୍ତି ନା, ଆପଣଙ୍କ ଭକ୍ତଙ୍କର ସେବାରେ ମଧ୍ୟ ନିଯୁକ୍ତ କରନ୍ତୁ। ଇଏ ହେଉଛି ଭକ୍ତଙ୍କ ପ୍ରାର୍ଥନା, ନିଜ ପାଇଁ କୌଣସି ପ୍ରାର୍ଥନା ନାହିଁ, ଭଗବାନଙ୍କ ସେବାରେ ନିଯୁକ୍ତ ରହିବା, ତାଙ୍କର ନିଜ କାମନା ନଥାଏ। ତେଣୁ ନୈଚ୍ଛତ୍ କିଛି ଚାହିଁଲେ ନାହିଁ, ଶ୍ରୋତ୍ତମ ଅଶ୍ରୋତ୍ତମ ଅଶ୍ରମାନଙ୍କ ଭିତରେ ଶ୍ରେଷ୍ଠ ପ୍ରହ୍ଲାଦ। ମୁଁ ଅବଶ୍ୟ ଆ ପାଇଁ ଆଉ ଇଏ କରେ, ମୁଁ ଆଉ ସଂକ୍ଷେପ କହିଦେବିଲି, ଆଉ ଏଇଟାକୁ କରେନି, ପ୍ରିପେୟାର କରି ନାହିଁ। କିନ୍ତୁ ଯାହା ହଉ, ଏଇଭଳି ଭାବରେ ଯେତେବେଳେ କହିଲେ ନବମ ଅଧ୍ୟାୟ ଶେଷ ହେଇଛନ୍ତି, ଦଶମ ଅଧ୍ୟାୟ ଆରମ୍ଭ ହେବେ, ବହୁତ ଶ୍ଳୋକ ଅଛନ୍ତି, ଆମେ ଖାଲି ସଂକ୍ଷେପରେ କହିଦେବା ଆପଣଙ୍କୁ। ଆଜି ଶେଷ ହେଇଯିବ, ଆସନ୍ତାକାଲିଠୁ ଭାଗବତ ସପ୍ତାହ ଆରମ୍ଭ, ପୁଣି ଆଉ ଗୋଟିଏ ଭାଗବତ ସପ୍ତାହ। ତେଣୁ ପ୍ରହ୍ଲାଦ ମହାରାଜ ଏଇଭଳି ଭାବେ ପ୍ରାର୍ଥନା ହେଲା ପରେ କହୁଛନ୍ତି, ପ୍ରଭୁ ଯେଉଁମାନେ ଏ ଶ୍ଳୋକଟି ଆମେ କହିବା, କାହିଁକି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ପ୍ରହ୍ଲାଦ ମହାରାଜ ଯେଉଁ କହିଛନ୍ତି ସପ୍ତମ ସ୍କନ୍ଧ ଦଶମ ଅଧ୍ୟାୟରେ ଏଇଟା ରହିଛି। ସେ କହୁଛନ୍ତି, ପ୍ରଭୁ ସିଏ କି ଭକ୍ତ ଯିଏ ତାଙ୍କର ଭକ୍ତି ବଦଳରେ କିଛି କାମନା କରନ୍ତି, ସିଏ କି ଭକ୍ତ? ସିଏ ହେଉଛନ୍ତି ବଣୀ, ଯାହା ଶ୍ରୀ ସୁସ୍ଥାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ସିଏ ହେଉଛନ୍ତି ବଣୀ ବ୍ୟବସାୟୀ, ସିଏ ଏତିକି ଟଙ୍କାରେ ଆଣିଛି, ଏତିକି ଟଙ୍କାରେ ବିକିଲି, ସିଏ ହେଉଛି ବଣୀ, ସିଏ ଭକ୍ତ ନୁହଁ। ନାନ୍ୟଥା ତେ କ୍ଷୀଳଗୁରୁ ଘଟେତେ କରୁଣାତ୍ମନ ଜସ୍ତ ଆଶିଷ ଆଶାସ୍ତେ ନଅଶହ ବୃତ୍ତ ସବୈ ବଣୀ। ପ୍ରଭୁ ସିଏ ବୃତ୍ତ, ସିଏ ଭକ୍ତ ନୁହନ୍ତି, ସିଏ ହେଉଛନ୍ତି ବଣୀ। ପ୍ରଭୁ ମୁଁ ବଣୀ ନୁହଁ, ମୁଁ ଏ ଭାଜୁ ଭକ୍ତି କରୁଛି ବଦଳରେ ମୋତେ କିଛି ଦିଅନ୍ତୁ, ମୋର କିଛି କାମ ନାହିଁ ପ୍ରଭୁ। ତଥାପି ପ୍ରହ୍ଲାଦ କିଛି ବର ନିଅ, କିଛି ନିଅ, କିଛି ନିଅ, ବହୁତ ପ୍ରଲୋଭନ କରୁଛନ୍ତି ଭଗବାନ। ତେଣୁ ପ୍ରହ୍ଲାଦ କହୁଛନ୍ତି, ଯଦି ଦାସଚାଷୀ ମୁଁ କାମାନ ବରାସ୍ତ ବରଦର୍ଶବ, ପ୍ରଭୁ ମୋତେ ବର ଦେବା ପାଇଁ ଚାହୁଁଛନ୍ତି ନା? ହଁ ମୁଁ ଚାହୁଁଛି। ତମେ ନଉନ କ'ଣ ନଉଛ, କ'ଣ ନବ ନିଅ ନା ପ୍ରଭୁ। କାମାନାଂ ହୃଦେ ସହସ୍ୱରୋହଂ, କାମାନାଂ ହୃଦେ ସହସ୍ୱରୋହଂ ଭବତସ୍ତୁ ଗୁଣେ ବର। ପ୍ରଭୁ ମୋ ହୃଦୟରେ କୌଣସି କାମନା ନ ରହୁ, ଏଇ ବର ପ୍ରଦାନ କରନ୍ତୁ। ଭଗବାନ କ'ଣ ବର ଦେବେ? ତେଣୁ ଭଗବାନ କହିଲେ ଠିକ୍ ଅଛି ପ୍ରହ୍ଲାଦ, ମୁଁ ତୁମକୁ ବହୁତ ଅସୁବିଧାରେ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମେ ଆଜି ଶେଷ କରିଦେଉଛୁ କଥାକୁ। ତଥାପି ଆମେ ପାଖାପାଖି ବାର ଦିନ କ'ଣ 19 ଦିନ ଧରିକି କଥା ଆମର ଚାଲିଛି ଏଇଟା କଥା। ନୃସିଂହଦେବଙ୍କ ଆବିର୍ଭାବର 7 ଦିନ ପୂର୍ବରୁ ପ୍ରହ୍ଲାଦଙ୍କ ଶିକ୍ଷା ମୁଁ କହିଥିଲି, 6ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଅଧା ରହିଥିଲା, 6ଅଧ୍ୟାୟ 7ମ ଅଧ୍ୟାୟ ଏ 2ଟି ଅଧ୍ୟାୟରେ ପ୍ରହ୍ଲାଦଙ୍କ ଶିକ୍ଷା ରହିଛି, ଏବଂ 9ମ ଅଧ୍ୟାୟ ଏବଂ 10ମ ଅଧ୍ୟାୟରେ ଭଗବାନଙ୍କ ସ୍ତୁତି ଏବଂ ଭଗବାନଙ୍କର ସହିତ କଥାବାର୍ତ୍ତା ଆଲୋଚନା ଚାଲିଛି। ଏ 10ମ ଅଧ୍ୟାୟଟି ଆମେ ସଂକ୍ଷେପରେ କହୁଛେ। ତେଣୁ ସେ କହିଲେ, ପ୍ରଭୁ ମୋର କୌଣସି ବର ନାହିଁ, ଦରକାର ନାହିଁ, ମୋର କୌଣସି ହୃଦୟରେ କୌଣସି ବର ମୁଁ ଚାହୁଁନାହିଁ। ଭଗବାନ କହିଲେ, ପ୍ରହ୍ଲାଦ ତୁମେ ବର ନ ଚାହିଁଲେ ମଧ୍ୟ ମୁଁ ତୁମକୁ ବର ପ୍ରଦାନ କରୁଛି। ତୁମେ ଗୋଟିଏ ମନ୍ମନ୍ତର ଧରି ଏ ଭୌତିକ ଜଗତରେ ଭୌତିକ ଐଶ୍ୱର୍ଯ୍ୟ ଭୋଗ କରିବ, ଉପଭୋଗ କରିବ ଭୌତିକ ଐଶ୍ୱର୍ଯ୍ୟ। ଗୋଟିଏ ମନ୍ମନ୍ତର କହିଲେ 71 ଦିବ୍ୟ ଯୁଗ, 71 ଗୋଟିଏ ଯୁଗର ପରିମାଣ ହେଉଛି 43,20,000 ବର୍ଷ। ଏ ନାହିଁ, ହଁ, ଏ ଗୋଟିଏ ଯୁଗ ସତ୍ୟ ତ୍ରେତା ଦ୍ୱାପର କଳି ଏ 4 ଯୁଗ ମିଶିଲେ ଆର ପରିମାଣ ହେବ 43,20,000 ବର୍ଷ। ତେଣୁ ଆକୁ 71 ଗୁଣିଲେ ଯେତିକି ବର୍ଷ, ସେତିକି ବର୍ଷ ହେଉଛି ପ୍ରହ୍ଲାଦଙ୍କର ଆୟୁଷ ଭଗବାନ ପ୍ରଦାନ କରିଥିଲେ। ସେହିପରି ସେ ରାଜ୍ୟ ଶାସନ କରିବେ, ଭଗବାନ ବର ଦେଇଥିଲେ। ଏବଂ ତାପରେ ତୁମେ ଭଗବତ ଧାମକୁ ଯିବ, ଭୌତିକ ଜଗତରେ ଆଉ ଘୁରି ବୁଲିବ ନାହିଁ, ଭଗବତ ଧାମକୁ ଯିବ। ଏଇଭଳି ଭାବରେ ଭଗବାନ ତାଙ୍କ ତରଫରୁ ଏ ବରକୁ ପ୍ରଦାନ କଲେ। ତାପରେ ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ମୋର ଆଉ ଗୋଟେ କଥା ଅଛି କହିବାର, ନା କ'ଣ ଆଉ କହୁନୁ, କିଛି ବାକି କିଛି ଚିନ୍ତା କର ନାହିଁ, କ'ଣ ଚାହୁଁଛ କୁହ, ମୁଁ ଦୁଆ ପାଇଁ ପ୍ରସ୍ତୁତ ଅଛି, ତୁମେ ତ କିଛି ମାଗିଲ ନାହିଁ, ସେଥିପାଇଁ ମୁଁ ଏତିକି ଦେଲି ନା ପ୍ରଭୁ। ତସ୍ମାତ୍ ପିତା ମେ ପ୍ରିୟତ ଦୂରନ୍ତା ଦୁସ୍ତରାଘାତ ପୂତସ୍ତେ ପାଙ୍ଗ ସନ୍ଦୃଷ୍ଟ ତଦା କୃପଣ ବତ୍ସଳ। ମୋର ପିତା ହେଉଛନ୍ତି ଜଣେ କୃପଣ ବ୍ୟକ୍ତି, ଆପଣ କୃପଣ ବତ୍ସଳ, ତାଙ୍କୁ ଦିନ ତାଙ୍କୁ ଦୟା କରିଛନ୍ତି। ତେଣୁ ପ୍ରଭୁ ମୋର ପିତା ଯେଉଁ ଆପଣଙ୍କ ପ୍ରତି ଅପରାଧ କରିଥିଲେ, ଯେଉଁ ଆପଣଙ୍କ ପ୍ରତି ଦ୍ୱେଷ କରୁଥିଲେ, ଆପଣଙ୍କ ପ୍ରତି ଦ୍ୱେଷ କରି ବହୁତ ପ୍ରକାର ଅପମାନ ସହିତ କଥା ଆପଣ କହିଛନ୍ତି, ପ୍ରଭୁ ମୋର ପିତାଙ୍କୁ ଆପଣ ପବିତ୍ର କରିଦିଅନ୍ତୁ। ବହୁତ ପ୍ରକାର ପାପୀ ବ୍ୟକ୍ତି ଥିଲେ, ସେ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲେ, ଆପଣଙ୍କର ଯେଉଁ ଭକ୍ତମାନଙ୍କୁ ସେ ବହୁତ ପ୍ରକାର ପୀଡ଼ା ଦେଇଛନ୍ତି। ଆ ପୂର୍ବରୁ ବର୍ଣ୍ଣନା 7ମ ସ୍କନ୍ଧ 2ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସବୁ ଅସୁରମାନ ପ୍ରେରଣ କରିଥିଲେ, ଗୋ ବିଜ ଏମାନେ ସବୁ ହତ୍ୟା କର, ସବୁ ପ୍ରକାର ବ୍ରାହ୍ମଣ ସଂସ୍କୃତି ଲୋପ କର, ଏସବୁ କହିଥିଲେ। ତେଣୁ ପ୍ରଭୁ ସେ ଯେଉଁ ଆପଣଙ୍କ ପ୍ରତି ଯେଉଁ ଅପରାଧ କରିଛନ୍ତି, ପୂତସ୍ତେ ଅପାଙ୍ଗ ସନ୍ଦୃଷ୍ଟା, ପ୍ରଭୁ ମୁଁ ଜାଣୁଛି ଆପଣଙ୍କର ହସ୍ତକରଳ ସ୍ପର୍ଶରେ ସେ ପବିତ୍ର ହୋଇଯାଇଛନ୍ତି, ପୂତ ପବିତ୍ର ହୋଇଯାଇଛନ୍ତି, ତଥାପି ଆପଣ ତାକୁ କୃପଣ ବତ୍ସଳ ଆପଣ ତାକୁ କୃପା କରନ୍ତୁ। ତେଣୁ ଭଗବାନ କହିବେ, ପ୍ରଭୁ ପ୍ରହ୍ଲାଦ ତୁମ ପିତାଙ୍କ କଥା କ'ଣ କହୁଛ? 30 ସପ୍ତମୀ ପିତା ପୁତ ପିତୃବି ସହତେ ନଭ। ତୁମର ଖାଲି ପିତା ନୁହଁ, ପିତାଙ୍କର ପିତା, ପିତାଙ୍କର ପିତା, ପିତାଙ୍କର ପିତାଙ୍କର ପିତାଙ୍କ ପିତା, 21 କୁଳ ଧରି 30 ସପ୍ତମୀ କହିଲେ 3×7=21 କୁଳ। ତୁମର ଯେତେ ଅଛନ୍ତି ପିତୃବଂଶରେ ଯାହା ସବୁ ଅଛନ୍ତି ସମସ୍ତେ ପବିତ୍ର ହୋଇଯାଇଛନ୍ତି, ପିତୃବି ସହତେ ନଭ, ସମସ୍ତେ ଅନଭ ହୋଇଯାଇଛନ୍ତି, ସମସ୍ତେ ପାପଶୂନ୍ୟ ହୋଇଯାଇଛନ୍ତି। ପୂର୍ବ ଏବଂ ପର ବଂଶ କଥା ବର୍ଣ୍ଣନା କରାଯାଉଛି, ତାଙ୍କ ପରେ ଆସିବେ ବଳି, ଆସିବେ ଏମାନେ ସବୁ ଆସିବେ, ବଳିର ପୁତ୍ର ଯେଉଁ ରହିଛନ୍ତି, ସେ ଯେଉଁ ରହିଛନ୍ତି ଆସିଥିଲେ ଭଗବାନ ଯେତେବେଳେ ଆସିଲେ, ଧେନୁକାସୁର ସେ ବଳିର ପୁତ୍ର ଥିଲେ, ସାହସିନା କିଏ ଥିଲେ, ତେଣୁ ଭଗବାନ ତ ବୋଧ କରିନାହାନ୍ତି, ବଳରାମ ତ ବୋଧ କରି ପବିତ୍ର କରିଦେଇଛନ୍ତି। ଏଭଳି ଭାବରେ ଅଛି ସବୁ ଏକୋଇଶ ବର୍ଷ ଧରି ସମସ୍ତେ ପବିତ୍ର ହୋଇଯାଇଛନ୍ତି। କାହିଁକି ନା ଯଦି ସାଦସ୍ୟ କୂଳେ ଯାଆତୁ, ତୁମ ଭଳି ସାଧୁ ଯେଉଁ କୂଳରେ ଯାଆତ ହୋଇଛନ୍ତି, ଭଗବାନ ଏହି କୂଳ ପାବନ ତୁମେ କୂଳକୁ ପବିତ୍ର କରିଦେବ, ଆଉ ତୁମ ପିତାଙ୍କ କଥା କ'ଣ କହିବା। ଏଇଭଳି ଭାବରେ ପ୍ରହ୍ଲାଦକୁ ବର ପ୍ରଦାନ କରି ତାପରେ ବ୍ରହ୍ମା ଆଦି ଶିବ ଆଦି ଯେତେ ସବୁ ଥିଲେ ଦେବତାମାନେ ମୁନି ଋଷିମାନେ ସବୁ ଭଗବାନ ସ୍ତୁତି କଲେ, ଦେଖିଲେ ଭଗବାନ ସନ୍ତୁଷ୍ଟ ହୋଇଯାଇଛନ୍ତି, ତାଙ୍କର ଶାନ୍ତ ହୋଇଯାଇଛନ୍ତି, ସେମାନେ ଆନନ୍ଦରେ ଭଗବାନଙ୍କର ଗୁଣଗାନ କଲେ। ତେଣୁ ଭଗବାନ କହିଲେ ବ୍ରହ୍ମାଙ୍କୁ, ବ୍ରହ୍ମା ମୈବଂ ବର ଅସୁରଣାନ୍ତେ ହୃଦୟ ପଦ୍ମସମ୍ଭବ ପଦ୍ମ ପଦ୍ମ କ'ଣ ରହିଛନ୍ତି ଆମର ଗର୍ଭଦଶାୟୀ ବିଷ୍ଣୁଙ୍କର ନାଭି ପଦ୍ମରୁ ଯାହା ଦେଇଛନ୍ତି ବ୍ରହ୍ମା, ତାଙ୍କର ନାମ ହେଉଛି ପଦ୍ମସମ୍ଭବ, ତାଙ୍କର ପୁତ୍ର। ତେଣୁ କୌଣସି ପୁତ୍ର ମୈବଂ ବର ଅସୁରଣାନ୍ତେ, ଅସୁରମାନଙ୍କୁ ଏଭଳି ବର ଦେବ ନାହିଁ, ମା ଏବ ଏଭଳି ବର ଦେବ ନାହିଁ ଆଉ ଆଜିଠାରୁ, ହୃଦୟ ପଦ୍ମସମ୍ଭବ ବର କ୍ରୂର ନିସର୍ଗାଣାଂ ମହିନାଂ ଅମୃତଂ ଯଥା ଅହି, ବା ସର୍ପକୁ ଯଦି ଅମୃତ ବା କ୍ଷୀର ଦିଆଯିବ ତା'ର ସର୍ପ ବଢ଼ି ଚାଲିବ, ତୁମେ ଏଭଳି ଭାବରେ ଆଉ କରିବ ନାହିଁ, ଏଭଳି ଭାବରେ କହିଦେଲେ ଭଗବାନ। ଏ ବୃହତ ଭାଗବତ ଭିତରେ ଏସବୁ କଥା ରହିଛି, ବହୁତ ବଡ଼ ବିଶେଷ ଭାବ କଥା ରହିଛି। ତେଣୁ ଏଇଭଳି ଭାବରେ କହି ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ। ଭଗବାନ ଯେଭଳି ଭାବରେ ଆବିର୍ଭାବ ହୋଇଥିଲେ ସେଭଳି ଭାବରେ ଅନ୍ତର୍ଧ୍ୟାନ ହୋଇଗଲେ ଭଗବାନ। ଅବଶ୍ୟ ଆମର ନୃସିଂହଦେବର କଥା ଚାଲିବ ଆସନ୍ତାକାଲି ଠାରୁ ତିନି ଦିନ ଧରି, ଆଜି ହେଲା 27, 28, 29, 30, ତିନି ଦିନ ଧରି ଆମେ ସକାଳେ କଥା କହିବା ନୃସିଂହଦେବ କଥା, କିନ୍ତୁ ସନ୍ଧ୍ୟାବେଳ କଥା ଆମେ ଆଜି ଶେଷ କରିବା। ତେଣୁ ଭଗବାନ ଯେଉଁଭଳି ଭାବରେ ଆବିର୍ଭାବ ହୋଇଥିଲେ ସେଭଳି ଭାବରେ ଅନ୍ତର୍ଧ୍ୟାନ ହୋଇଗଲେ। ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ ଜୟ। ତେଣୁ ପ୍ରହ୍ଲାଦଙ୍କୁ ବ୍ରହ୍ମା ଆଦି ଦେବତାମାନେ ତାଙ୍କୁ ସେ ରାଜ୍ୟାଭିଷେକ କରିଲେ, ରାଜ୍ୟାଭିଷେକ କରି ସେମାନେ ସବୁ ଦେବତାମାନେ ବିଦାୟ ନେଲେ। ଏଇଭଳି ଭାବରେ ପ୍ରହ୍ଲାଦଙ୍କ ସ୍ତୁତି ଆମେ ସଂକ୍ଷେପରେ ବର୍ଣ୍ଣନା କଲେ। ତେଣୁ ଆପଣଙ୍କୁ ବିଶେଷ ଭାବରେ ବହୁତ ଧନ୍ୟବାଦ ଯେ ଆପଣ ଏଇ କଥା ଶୁଣିବା ପାଇଁ ସୁଯୋଗ ଆମକୁ ପ୍ରଦାନ କଲେ, ସୁଯୋଗ ପ୍ରଦାନ କଲେ। ଭଗବାନ ପାଇଁ ପ୍ରାର୍ଥନା, ପ୍ରହ୍ଲାଦ ମହାରାଜଙ୍କ ପାଖରେ ପ୍ରାର୍ଥନା, ସେ ଆମକୁ ଏଇଭଳି ଭାବରେ ଭଗବାନଙ୍କର ସେବାରେ ନିଯୁକ୍ତ କରନ୍ତୁ, ତାଙ୍କ ପ୍ରତି ଆମର ନିଷ୍ଠା ବଢ଼ୁ, ନିଷ୍ଠା ରହୁ। ଆଜି ତାଙ୍କର ପ୍ରାର୍ଥନା, ତାଙ୍କର କୃପାକୁ ପ୍ରାର୍ଥନା କରି ଆମର କଥାକୁ ଗୋଟେ ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆପଣଙ୍କୁ କିଛି କଥା ରହିଛି କହିବାର, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟୀ ଗୌର ପ୍ରମାନନ୍ଦୀ। ଜୟ ଶ୍ରୀ ମଧ୍ୟ ଠିକ ଅଛି।